नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयं मुदिरये वेदे रामायणे सैव पुराणे भारते तथा आलोचन्ति च मध्ये च हरि सर्वत्र गीयते मूकं करोति वाचालं अङ्गों लङ्घयते गिरिं यत्कृपासमं वन्दे श्रीगुरो दिनतारिणि परमानन्दमाधव ॐ नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय
हरे कृष्ण दस्तारा प्रभु अन्य भक्त सज्जन बृंद एवं मातृवृंद आज आम गीता मंदिर तृतीय दिवस ये नव दिवस जाती जो गुणीता यात्रा आज तृतीय दिवस आम प्रभु गत का कहते जे आम ये दिन बेला भक्त चरित कहवा एवं शुणा तेणु गत काली आम प्रभु नृसिंह प्रभु से ध्रुवंग चरित कथा कही आज मतलब प्रभु कही प्रहलाद विषय कहवाप आपंथे महाप्रभु से केवल ये दुईट चरित भागवत श्रवण करती गोटे ध्रुव चरित गोटे हूँ प्रहलाद चरित तेणु ये दुईट चरित बहुत गुरुत्वपूर्ण भागवत ध्रुवचरित गत कर श्रवण कले आज आम प्रहलाद कथा कहवा तेणु प्रहलाद महाराज जे दैत्यकूल जहाज होते ध्रुव महाराज से क्षत्रियकूल जहाज होते क्षत्रिय कहे से भगवान विषय जानती भगवान आस्तिक्य रही क्षेत्र स्वभाव भगवदीतार भगवान कही से कही शौर्य तेज ज्योति दाक्ष युद्ध चापे पलायन दान ईश्वर भाव से छात्र कर्म स्वभाव ईश्वर भाव रही तेणु ये अनुकूल परिवेश ध्रुव थे ध्रुव महाराज राजधानी रे नारद आदि मुनिषमान आसते किंतु प्रहलाद से दैत्यकूल जाते दैत्यकूल व असुरकूल विषय में वर्णना करगवदीत सुरसाय विस्तार भाव वर्णना करे भगवान को ग्रहण करती ना असत्यं अप्रतिष्ठा से जगत आहुर अनिश्वर असुर स्वभाव संपूर्ण मुख्य लक्षण होती से भगवान को ग्रहण करती ना निजी को भगवान प्रतिष्ठा करती यही कूल जहाँ प्रहलाद से भगवान श्रेष्ठ भक्त हो पारे जड़े महाभागवत परिणत होते द्वादश महात्मा को जन थे आम संक्षेप चरित कहवा विश्वास चरित रही पूर्व जन्म कथा रही तेणु आम कह कथा था प्रहलाद महाराज भगवदगीत भगवान कह भगवान का जन से विभूति दैत्याना प्रहलादस्तास्मी दैत्यमान भितर से प्रहलाद तेणु से भगवान का विभूति तेणु प्रहलाद महाराज ये जो भक्त चरित कहा जाए भक्त चरित प्रभु व्यवस्था कर भक्त चरित तृतीयस्थान तेर अध्याय श्लोक रही श्रुत से पुंसान सूचर समस्या नानों दशा सुरवी विश्वत जतत गुण श्रवणान मुकुंद आधार विंद हृदय सुचेता हमें जो मैंने शास्त्र अध्ययन करते बहुत परिश्रम करी शास्त्र अध्ययन करते से शास्त्र अध्ययन फल होती है भगवान को भक्त चरित्र शुणा ये होती शास्त्र अध्ययन फल तेणु आम जो भक्त चरित्र श्रवण करते এইভাবে ভাবে এই শাস্ত্র অধ্যয়ন ফল হচ্ছে এইটা কর্তন করিত তেমন ভক্তঙ্ক বিষয়ে যখন কুযায় সেতবে ভগবান অলগা রইপারতি না তেমন প্রথম স্কন্ধ সপ্তম অধ্যায়ে শুধু গোস্বামী চরণকাজী ঋষিমানঙ্কু ভাগবত কথা কৌছন্তি সেতবে সে কথা কইছিলেন যে পরীক্ষিত অর্থ রাজস্বে জন্ম কর্ম বিড়াপনম संस्थान के पांडुपुत्राणाम दक्षे कृष्ण कठोदय परीक्षित राजा बंधु जिते भक्त चरित्र शुणा पांडव मान कथा हो जन्म रु आरंभ कर कर्म एवं विलापन अंतिम गति रही से विषय कह जाए से दक्षे कृष्ण कठोदय भगवान कथा उदय हव ভক্ত এবং ভগবান অভিন্ন ভক্ত মধ্যে ভগবান রূপ বলে কুযায় ভাগবত তুলসী গঙ্গায় ভক্তজনী চতুর্থা বিগ্রহ কৃষ্ণ এই চারি স্থানে তেমন ভক্ত মধ্যে ভগবান বিগ্রহ বলে কুযাচ্ছে চতুর্থা বিগ্রহ কৃষ্ণ এই চারি স্থানে তেমন এই প্রহ্লাদ মহারাজ যে কি মাতৃগর্ভে মধ্যে ভক্তি আচরণ করেছিল ভক্তি কুযায় অহেতুকি অপ্রতিহতা সবই পুংসান পরধর্ম যত ভক্তির দক্ষ দে অহেতুকি অপ্রতিহতা দেয়াত্মা সুপ্রতিরতি ইয়ে হচ্ছে প্রকৃতরে আমার আত্মার ধর্ম ইয়ে হচ্ছে শ্রেষ্ঠ ধর্ম ভগবত যোগ শেষ হয়েছেন ভাগবত সেই আরম্ভ হয়েছেন ভগবদ্গীতা অন্তিমের ভগবান কে সর্বধর্মান পরিত্যাজ্য এবং ভাগবত আরম্ভে সেগুলো কে ধর্ম বৃদ্ধিত কৈবস্ত্র এইসব ধর্ম সব বাদ দিয়া যাই প্রকৃত ধর্ম আলোচনা করা যাই তেমন এই প্রহ্লাদ কৃষ্ণ যে শুণবা সে হচ্ছে প্রকৃত ভাগবত ধর্ম আমি শ্রবণ করছি তেমন এ ধর্ম আচরণ করা কোণী হেতু না এইসব হেতু হলে এইসব কারণ থাকলে জন ভক্তি করে পার না অহেতুকি যেকোন পরিস্থিতি জন ভক্তি করে পার এবং অপ্রতিহতা সে ভক্তি কে বাধা দিয়ে পারে না আমি প্রহ্লাদ মহারাজের চরিত্র সেটা শুণবা তেমন মাতৃগর্ভে যেতলে হিরণ্যকশিপু সে যেতবে দেবতা মানুষ দ্বারা পরাস্ত হয়ে মহেন্দ্র মন্দর পর্বত যাই তপস্যা করলে বহু কঠোর তপস্যা করলে এইভাবে তপস্যা করলে ব্রহ্মা পাইবে এইভাবে তপস্যা কে আগর করলে কি ভবিষ্যতে করবে না এতে তপস্যা করলে এবং বর মধ্যে সেভাবে ভাবে পাইলে অসম্ভব বর পাইলে সে কিন্তু যেতবে হিরণ্যকশিপু চালগলে মন্দর পর্বত সেতবে দেবতা মানে তাঙ্কর রাজধানী রোপণ করি তাঙ্কর বিশেষ ভাবে তাঙ্কর যে পত্নী থিলে কয়াদু তাঙ্কু নিয়ে গেলে বন্দী করি বন্দী করি যেতবে নিয়ে যাচ্ছন্তি সেই সময়রে কয়াদুঙ্কর গর্ভরে অছন্তি পড়লা জন্ম কর্ম বিড়াপন জন্ম রূপতে কিন্তু কিন্তু সে ভগবান ভক্ত তেমন পিতৃ মাঙ্কর গর্ভরে থাই শুণুছন্তি শিশু জানুছন্তি মা কিপর এই ক্রন্দন করছেন রক্ষা কর বলে কিন্তু কেউ তাকে রক্ষা করিপারুনা সেই সময় ভগবান তাঁকর ভক্ত সবুজ রক্ষা করতে কুন্তি জানি নামে ভক্ত প্রণশ্যতি ভগবান ভগবত নবম অধ্যায়ে প্রতিজ্ঞা কলে তেমন নারদ মুনি আসি পৌঁছি গলে কে দেবর্ষি আমার দেবতা দেবতা মানকর যে ইন্দ্র রাজা দেবরাজ ইন্দ্র ଆପଣ ଏ ଅବଳାକୁ କାହିଁକି ନେଇଯାଉଛନ୍ତି ବନ୍ଦୀକରୀ ଏଜଣ ପର ସ୍ତ୍ରୀ ନା ଆମେ ୟାଙ୍କ ପ୍ରତି କୌଣସି ଅସଦାଚରଣ କରିବା ପାଇଁ ନେଉନୁ କିନ୍ତୁ ୟାଙ୍କର ଗର୍ଭରେ ଯେଉଁ ଦୈତ୍ୟ ସନ୍ତାନ ଅଛି ସେ ଦୈତ୍ୟ ସନ୍ତାନକୁ ହତ୍ୟା କରିବୁ ସନ୍ତାନ ଜନ୍ମ ହେଲେ ଆମେ ତାକୁ ହତ୍ୟା କରିବୁ ସେଥିପାଇଁ ଆମେ ନେଉଛୁ ନା 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 ସେ ଦୈତ୍ୟ ସନ୍ତାନ ହେଲେ ମଧ୍ୟ ସେ ଅନନ୍ତ ଅନୁଚର ବଳି ଭଗବାନଙ୍କର ସେ ଅନୁଚର ଭଗବାନଙ୍କ ଭକ୍ତ ନୂଆ ପ୍ରାପ୍ତ ସନ୍ତାନ ତୁମେ ତାକୁ ହତ୍ୟା କରିପାରିବ ନାହିଁ କାରଣ ସେ ଭଗବାନଙ୍କର ଅନୁଚର ରଖେ ହରି ମାରେ କିଏ ମାରେ ହରି ରଖେ କିଏ ତେଣୁ ଏ କଥା ଯଦି ଶୁଣିଲେ ଇନ୍ଦ୍ର ସାଙ୍ଗେ ସାଙ୍ଗେ ତାଙ୍କର କୟାକୁ ତାଙ୍କୁ ପ୍ରଦକ୍ଷିଣ କରି ତାଙ୍କୁ ପ୍ରଣାମ କରି ଚାଲିଗଲେ ତେଣୁ ନାରଦମୁନି ତାଙ୍କୁ ନେଇ ତାଙ୍କ ଆଶ୍ରମରେ ରଖି ଭଗବାନ କଥା କହିଲେ ଆମର ଯିଏ ଯେଉଁ ଆଶ୍ରମରେ ଥାଆନ୍ତୁ ନା କାହିଁକି କିଏ ବ୍ରହ୍ମଚାରୀ ଆଶ୍ରମରେ ଥାଆନ୍ତୁ କିଏ ଗୃହସ୍ଥ ଆଶ୍ରମରେ ଥାଆନ୍ତୁ କିଏ ବାନପ୍ରସ୍ଥ ଆଶ୍ରମରେ ଥାଆନ୍ତୁ କିଏ ବା ସନ୍ନ୍ୟାସ ଆଶ୍ରମରେ ଥାଆନ୍ତୁ ଆଶ୍ରମର ଅର୍ଥ ହେଉଛି କେବଳ ଯେ ଇସ୍କନ ଆଶ୍ରମ ତାହା ନୁହଁ ଆଶ୍ରମ ଆପଣମାନଙ୍କ ଘର ମଧ୍ୟ ଗୋଟେ ଆଶ୍ରମ ଭଗବତ ଭାଗବତରେ ଭଗବାନ ସୁଦୂଷଣୀ କଥା କହୁଛନ୍ତି ଅତ କୁମ୍ଭି ନିଜଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗ ସୁନିଶ୍ଚିତ ସେ ଧର୍ମସ୍ୱ ସଂସିଦ୍ଧି ଭୂଷଣ ଆମେ ସେ ଯେଉଁ ଆଶ୍ରମରେ ଥାଆନ୍ତୁ କାହିଁକି କିନ୍ତୁ ଆମେ ସେ ଆଶ୍ରମର ଯେଉଁ ଧର୍ମ ରହିଛି ସୁନିଶ୍ଚିତ ସେ ଧର୍ମସ୍ୱ ଆମେ ସେଇ ଧର୍ମ ପାଳନ କରିବା ବ୍ରହ୍ମଚାରୀର ଧର୍ମ ରହିଛି ଗୃହସ୍ଥର ଧର୍ମ ରହିଛି ବାନପ୍ରସ୍ଥର ଧର୍ମ ରହିଛି ସନ୍ନ୍ୟାସର ଧର୍ମ ରହିଛି ଏସବୁ ବର୍ଣ୍ଣାଶ୍ରମ ଧର୍ମ ରହିଛି ତେଣୁ ଏ ଧର୍ମର କରିବାର ଆଚରଣ କରିବାର ଉଦ୍ଦେଶ୍ୟ ହେଉଛି ସୁନିଶ୍ଚିତ ସେ ଧର୍ମସ ସଂସିଦ୍ଧିର ହରିତୋଷଣମ ଭଗବାନଙ୍କ ପ୍ରୀତିବିଧାନ କରାଯିବ ଆମର ଇସ୍କନରେ ଇଏ ଗୋଟେ ଆଇଡ଼ିଆଲ ଆଶ୍ରମ ଇଏ ହେଉଛି ଆଦର୍ଶ ଆଶ୍ରମ ଯେଉଁଥିରେ କି ଦେଖାଇ ଦିଆଯାଉଛି କିଭଳି ଭଗବାନଙ୍କର ହରିଙ୍କର ତୋଷଣ କରାଯିବ ଏଇ ଜଗନ୍ନାଥ ଭଗବାନଙ୍କର ଏଇ ଯେଉଁ ରଥଯାତ୍ରା ଉତ୍ସବ ହେଉଛି ପୁରୀରେ ତ ରଥଯାତ୍ରା ସମସ୍ତେ ଜାଣୁଛନ୍ତି କିନ୍ତୁ ଏଠି ଯେଉଁ ରଥଯାତ୍ରା ହେଉଛି ଏବଂ ଜଗନ୍ନାଥ ଚାହିଁଲେ ରଥଯାତ୍ରା ହେବା ପାଇଁ ଏଠି ଆମର ସୁଶ୍ରୀମଦ ଗୌରବନ୍ଦ ସେ ମହାରାଜଙ୍କୁ ସେ କହିଲେ ସେ କଥା ଭକ୍ତ ଏବଂ ଭଗବାନଙ୍କର ପ୍ରୀତିର ଆଦାନ ପ୍ରଦାନ ହୁଏ ତେଣୁ ସାଙ୍ଗେ ସାଙ୍ଗେ ରଥଯାତ୍ରା ହେଲା ତେଣୁ ଇଏ ହେଉଛି ସଂସ୍କୃତି ହରିତୋଷଣ ଜଗନ୍ନାଥଙ୍କର ଆନନ୍ଦ ବିଧାନ କରାଯାଉଛି ଏଥିରେ ଭଗବାନ କଥା ଯେତେବେଳେ କୁହାଯାଉଛି ସେତେବେଳେ ଭଗବାନ ପ୍ରୀତ ହେଉଛନ୍ତି ଆନନ୍ଦ ବିଧାନ କରାଯାଉଛି ତେଣୁ ଆଶ୍ରମର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କର ସନ୍ତୋଷ ବିଧାନ କରିବା ତେଣୁ ନାରଦମୁନି ଭଗବାନ କଥା କୁହନ୍ତି ଆମର ସାରା ପୃଥିବୀରେ ଯେତେ ଆଶ୍ରମ ରହିଛି ଇସ୍କନର ସବୁଠାରେ ସକାଳେ ଭାଗବତଙ୍କ କଥା କୁହାଯିବ ସନ୍ଧ୍ୟାବେଳେ ଭଗବତ ଗୀତା କୁହାଯିବ ଏ ହରିତୋଷଣ ଭଗବାନଙ୍କର ପ୍ରୀତିବିଧାନ କରାଯିବ ଏଥିରେ ଏ ମାଧ୍ୟମରେ ଏବଂ ଭଗବାନ ପ୍ରୀତିବିଧାନ ହେଲେ ସମସ୍ତେ ଆନନ୍ଦିତ ହେବେ ଆମେ ଯେଉଁ ଭଗବାନ କଥା ଶୁଣିଛେ ଏ ଭଗବାନଙ୍କୁ ସନ୍ତୋଷ ବିଧାନ କରୁଥିବାରୁ ଆମକୁ ମଧ୍ୟ ସନ୍ତୋଷ ବିଧାନ କରିବ ଆମକୁ ମଧ୍ୟ ଆନନ୍ଦ ପ୍ରଦାନ କରିବ ଭଗବାନ କଥା ସଦାଙ୍କ ପ୍ରସଙ୍ଗା ମହବୀର୍ଯ୍ୟ ସମ୍ବିଦ ଭଗବାନ କଥା ନାରଦମୁନି ଯେତେବେଳେ କହନ୍ତି ସେତେବେଳେ କୟାଦୁ ଶୁଣୁଥିଲେ କିନ୍ତୁ ନାରଦମୁନି ବିଶେଷ କୃପା କରିଥିଲେ କୟାଦୁଙ୍କ ଗର୍ଭରେ ଥିବା ସନ୍ତାନ ପ୍ରତି ସେତେବେଳେ ତାଙ୍କର ନାମ ହେଇଛନ୍ତି ନାମକରଣ ହେଇନଥିଲା ବହୁତ ତାଙ୍କ ନାମକରଣ ହେଲା ତେଣୁ ଗର୍ଭରେ ଥାଇ ସେ ଭଗବାନଙ୍କୁ ସେ ଶ୍ରବଣ କରୁଥିଲେ ହରେ କୃଷ୍ଣ 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 ହରେ 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 ରାମ 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 ହରେ ଗର୍ଭରେ ଥାଇ ସେ ଭଗବାନଙ୍କୁ ଭକ୍ତ ହେଇଛନ୍ତି ତେଣୁ ପ୍ରହ୍ଲାଦ ମହାରାଜ ସେ ଗର୍ଭ କଥା ସବୁ ମନେ ରଖିଛନ୍ତି ଗର୍ଭରେ ଯାହା ଗୁରୁଦେବ କହିଥିଲେ ନାରଦମୁନି ସେସବୁ ମନେ ରଖିଛନ୍ତି ପାଞ୍ଚ ବର୍ଷ ଯେତେବେଳେ ବାଳକ ହେଇଗଲେ ସେତେବେଳେ ସେସବୁ କଥା କହିବେ ତାଙ୍କର ମା ବୁଲି ଯାଇଛନ୍ତି କୟାଦ ବୁଲି ଯାଇଛନ୍ତି ସ୍ତ୍ରୀଲୋକ ସ୍ତ୍ରୀ ଶୂଦ୍ର ଦୁର୍ଯ୍ୟବନ୍ଧୁନା ପ୍ରହୀନ ସ୍ତ୍ରୀ ଗୋଚରା ବି କୁହାଯାଇଛି ସେମାନେ ଏତେ ଉନ୍ନତ ନୁହନ୍ତି ସେମାନେ ଭୁଲିଯିବେ କଥା ସବୁ ପ୍ରଭାତ ସବୁ ମନେ ରଖିଛନ୍ତି କଥା ତେଣୁ ବହୁତ ବର୍ଷ କାଳ ସେ ତାଙ୍କ ମାଆଙ୍କର ଗର୍ଭରେ ରହିଲେ କାହିଁକି ନା ହିରଣ୍ୟକଶିପୁ ସେ ଯେଉଁ ତପସ୍ୟା କରୁଥିଲେ ବହୁତ ଦୀର୍ଘ ବର୍ଷ ଧରି ତପସ୍ୟା କରିଥିଲେ ଦେବତାମାନଙ୍କ ଗଣନାରେ 100 ବର୍ଷ ତେଣୁ गर्भर जन सतान के बर्ष रैक्सीम दस मास सुखदेव गोस्वामी 16 वर्ष रही कि नारद मुनि कृपा से सती वर्ष पर्यंत माँ के गर्भर रही ये अद्भुत भगवान भाव में अद्भुत कर्म रही भाव में भक्त भाव में अद्भुत कर्म रही माँ चाहूनते स्वामी न आसे पर्यटन से सतान प्रसव करेंगे से नारद मुनि आशीर्वाद देने केतदिन पर्यटन से गर्भ धारण करते आपंथे दीति जो धारण कले गर्भ को हिरण्यकशिप हिरण्यक्ष नृसिंहदेव भगवान कथा आसब आम नृसिंहदेव कथा को सैड करदे से इम्पोर्टा दि जाए प्रहलाद कथा आसी भगवान कथा आसब कि सेकेंडरी कथा हम मूल मुख्य कथा हम प्रहलाद कथा तेणु जे हिरण्यकशिप माँ के गर्भ में दीदी गर्भर बहुत वर्ष काल रखते से कारण से जानते कश्यप मुनि पिता हिरण्यकशिप हिरण्यकर पिता से कही दीदी को ये दुई संतान जो हे ये देवता मान विरुद्ध कार्य करेंगे असुर स्वभाव संपन्न हे विभिन्न उत्पाद करेंगे से माँ चाहते से आस उत्पाद करूँ कलिजुग बहुत उत्पाद हो भाव में तथाकृत धर्म नाम बहुत उत्पाद होती जे श्रुति स्मृति पंचरात्रिक पुराणादि विधि बिना ऐकांतिक हरिण भक्ति उत्पाद कल्पते तथाकृत धार्मिक व्यक्ति मैंने तथाकृत भक्ति करक्ति जदि शास्त्र विधि अनुसार कार्य न करेंगे तेरे उत्पाद सृष्टि करेंगे श्रुति शास्त्र से वर्णना करें भक्ति आचरण करवा स्मृति शास्त्र भगवदगीता इत्यादि महाभारत इत्यादि एथिरे वर्णना कर पुराण मान वर्णना कर भागवत पुराण ये महापुराण एवं पंचरात्रिक इत्यादि नारदेव जो ग्रंथ सब रही वर्णना कर भक्ति आचरण करवा कि से सब जो मैंने ग्रहण न करथाकृत भक्ति करती से उत्पाद सृष्टि करती तेणु ये जो प्रहलाद महाराज से मातृगर्भ थी से सब भक्ति को आदर करुले नारद का आशीर्वाद से जो आसिले हिरण्यकशिप आसिले से संतान प्रसव करते नाम प्रहलाद चारि पुत्र थे हिरण्यकशिप प्रहलाद अनुलाद संघलाद और ये होंगे कनिष्ठ पुत्र प्रहलाद तेणु प्रहलाद पिता माता भावुले कि गोटे जड़ पिलाटा सृष्टि है कहीं से पादिन नस्त क्रीड़ानक बाल जड़वत मनस्या जड़वत रोते जड़भरत रोते पिता माता भावुले पाटा गोटे जड़टा सृष्टि है जड़टे आरंभ आसला सतान जहाँ थी किसी जापर नहीं वा कत भी पढ़ पारा नहीं
जड़भरत रही कि सब कहीपारी था जाशु मुक रोते कि प्रहलाद जदि से भगवान भक्त भगवान भक्ति जानती भगवान तत्व को जानती खूब क्वचित लोक भगवान तत्व जानती भगवदगीता सप्तम अध्याय भगवान से कथा कही मनुष्याण सहस्रेशु कश्चित जतति सिद्धये जतताम भी सिद्धाना कश्चिन मांग व्यक्ति तत्व हजार हजार लोक मान भितर खूब क्वचित लोक जीवन में सिद्धिलाभ करने चेष्टा कर सिद्धिलाभ कौन ना मानव जन्म जो लक्ष्य अच्छी से लक्ष्य विषय जानापे से चेष्टा कर खूब क्वचित लोक किए कौन मत किसी सिद्धिलाभ करती किए कर्म मार्ग में सिद्धिलाभ करती किए ज्ञान मार्ग में सिद्धिलाभ करती ये भक्ति कौन अष्टांग योग मार्ग सिद्धिलाभ करती अष्टांग योग सिद्धि जो मैंने प्राप्त होती से भावन से भगवान बोली से भगवान को ठीक भाव जापार ना कश्चित मांग व्यक्ति तत्व तो खूब क्वचित लोक भगवान तत्व जानती जो मैंने भक्त शुद्ध भक्त ସେମାନେ ହିଁ ଭଗବାନ ତତ୍ତ୍ୱରେ ଜାଣନ୍ତି। ତେଣୁ ପ୍ରହ୍ଲାଦ ପିଲାଦିନୁ ସେ ତତ୍ତ୍ୱବିତ୍, ସେ ଭଗବାନଙ୍କର କଥା ଜାଣନ୍ତି। ସେ ତେଣୁକରି ସେ ନ୍ୟସ୍ତ କ୍ରୀଡ଼ାନକ, ପିଲାମାନେ ସାଧାରଣତଃ ଖେଳିବା ପାଇଁ ତାଙ୍କର ଆଗ୍ରହ ଥାଏ, କିନ୍ତୁ ଆଙ୍କର କୌଣସି ଖେଳନା ଖେଳୁନଥିଲେ। ନ୍ୟସ୍ତ କ୍ରୀଡ଼ାନକ ବାଳ ଛୋଟ ପିଲାଦିନରୁ ଜଡ଼ବତ୍ ତନ୍ ମନସ୍ତେୟା, ସବୁବେଳେ ଜଡ଼ ଭଳି ରହୁଥିଲେ। ଟିକେ ଏଇ ପାଗଳଟା ହେଇଗଲା ବୋଧେ ଭାବୁଥିବେ ତାଙ୍କ ପିତାମାତା, ପାଗଳଟା ଯାହା ଥିଲା କୃଷ୍ଣ ଗ୍ରହ ଗୃହୀତ ଆତ୍ମା, କିନ୍ତୁ ପ୍ରକୃତରେ କ'ଣ ଥିଲା ତାଙ୍କର ମନର ଭାବ କ'ଣ ଥିଲା ନା ଭଗବାନ ଯେମିତି ଗ୍ରହ, ଯେମିତି ଭୂତ ଜଣଙ୍କୁ ଲାଗିଲେ ସେ ଯେଉଁଭଳି ଭାବରେ ଆଚରଣ କରେ, ଇଏ ସେଇଭଳି ଭାବରେ ଆଚରଣ କରୁଥିଲେ। ସେ ଗ୍ରହ କ'ଣ ଥିଲା ନା କୃଷ୍ଣ ଗ୍ରହ, ଭଗବାନଙ୍କର ଭକ୍ତ। ସେ ଭଗବାନ ତାଙ୍କୁ, ଭଗବାନ ଏବଂ ଭକ୍ତର ପ୍ରୀତିର ଆଦାନ ପ୍ରଦାନ ହେଉଥିଲା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଭଗବାନ ଏବଂ ଭକ୍ତର ପ୍ରୀତିର ଆଦାନ ପ୍ରଦାନ ସାଧାରଣ ଲୋକମାନେ ବୁଝିପାରିବେ ନାହିଁ, କାରଣ ଭକ୍ତି ଏଭଳି ତତ୍ତ୍ୱ ସାଧାରଣ ଲୋକମାନେ ବୁଝିପାରିବେ ନାହିଁ। ସେଇଥିପାଇଁ କୁହାଯାଇଛି ଚୈତନ୍ୟ ଚରିତାମୃତରେ, ଯତ ଦେଖ ବୈଷ୍ଣବେୟର ବ୍ୟବହାରିକ ଦୁଃଖ ନିଶ୍ଚୟ ଜାନିଅ ତାହା ପରମାର୍ଥିକ ସୁଖ। ଆମେ ଭାବିବା ଏ ବୈଷ୍ଣବ ଜଣେ ବହୁତ ଦୁଃଖରେ ରହିଛନ୍ତି, କିନ୍ତୁ ପ୍ରକୃତରେ ସେ ପରମାନନ୍ଦ ସୁଖରେ ଅଛନ୍ତି, ଆମେ ତାଙ୍କୁ ବୁଝିପାରିବା ନାହିଁ। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ, ଯାହା ନିଶା ସର୍ବଭୂତାନାମ ଯସ୍ୟାଂ ଜାଗତି ସଂଯମୀ ଯସ୍ୟାଂ ଜାଗତି ଭୂତାନି ସା ନିଶା ପଶ୍ଚତ ମୁନେ। ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ଯେଉଁଟା ରାତ୍ରି ସଦୃଶ, ସଂଯମୀ ବ୍ୟକ୍ତିମାନଙ୍କ ପାଇଁ ସେଇଟା ଦିବସ ସଦୃଶ। ଅର୍ଥାତ୍ ସାଧାରଣ ବ୍ୟକ୍ତିମାନେ ଯେଉଁଥିପାଇଁ ଚେଷ୍ଟା କରନ୍ତି, ସଂଯମୀ ବ୍ୟକ୍ତିମାନେ ସେଇଟାକୁ ତ୍ୟାଗ କରିଦିଅନ୍ତି। ଯାହା ତାଙ୍କର କାମ୍ୟ ଏମାନଙ୍କର ସେଇଟା ତ୍ୟାଜ୍ୟ, ଭକ୍ତମାନଙ୍କର ସେଇଟା ତ୍ୟାଜ୍ୟ, ଏବଂ ଭକ୍ତମାନଙ୍କର ଯେଉଁଟା କାମ୍ୟ ସେଇଟା ଅଭକ୍ତମାନଙ୍କର ସେଇଟା ତ୍ୟାଜ୍ୟ। ସେମାନେ ବୁଝିପାରିବେ ନାହିଁ ଭକ୍ତଙ୍କୁ, ପାଗଳ ଭଳି ସେମାନେ ରହିଥିବେ ଭକ୍ତ, ଜଣେ ବୁଝି ହେବ ନାହିଁ ପ୍ରକୃତରେ ଭକ୍ତ ନା ପାଗଳ। ଯେତେବେଳେ ସୁଖଦେବ ଗୋସ୍ୱାମୀ ଆସୁଥିଲେ, ଯେତେବେଳେ ପରୀକ୍ଷିତ ମହାରାଜ ଅଭିଶପ୍ତ ହୋଇ ଗଙ୍ଗାର ଶୁକରତାଲ ନିକଟରେ ବସିଥିଲେ, ସେଠି 60,000 ମୁନିଋଷିମାନେ ଉପସ୍ଥିତ ଅଛନ୍ତି। ସେହି ସମୟରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ଆସୁଥିଲେ, ଛୋଟ ପିଲାମାନେ ଏବଂ ସ୍ତ୍ରୀ ଲୋକମାନେ ଭାବୁଥିଲେ ଜଣେ ପାଗଳ ବ୍ୟକ୍ତି, ତାଙ୍କ ପଛରେ ଯାଉଥିଲେ ପାଗଳ ବ୍ୟକ୍ତି, ଏହା ଏତେ ସୁନ୍ଦର ବ୍ୟକ୍ତି କିନ୍ତୁ ପାଗଳ ହୋଇଗଲା, ଏଇଭଳି ଭାବରେ ସେମାନେ ଚିନ୍ତା କରୁଥିଲେ। ତେଣୁ ଇଏ ଭାଗବତମର, ମହାପ୍ରଭୁ ଏ କଥା କହିଛନ୍ତି, ଭାଗବତମର ଶ୍ରେଷ୍ଠ ଶ୍ଳୋକ ଗୋଟେ ରହିଛନ୍ତି, ଏକାଦଶ ସ୍କନ୍ଧରେ ସେଇଟା ବର୍ଣ୍ଣନା କରାଯାଇଛି
ଯେ ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ ଜାତାନୁରାଗ ଦୁଃଖିତ ଉଚେଇ ଅସତ୍ୟତି ରୋଦିତି ରୋଦି ଗାୟ ଉନ୍ମାଦତ ନୃତ୍ୟତି ଲୋକ ବାହ୍ୟ। ଭକ୍ତିରେ ଯେଉଁମାନେ ଅନ୍ତିମ ସ୍ତରରେ ଯାଇ ପହଞ୍ଚନ୍ତି, ସେମାନଙ୍କ ଭିତରେ ଆଉ ପାଗଳ ଭିତରେ ଲୋକମାନେ ବୁଝିପାରିବେନି କ'ଣ କଥା କହିବେ, ଦେଖିବାକୁ ସମାନ ଭଳି ରହିବେ। ଭକ୍ତଙ୍କର ବ୍ରତ ହେଉଛି କ'ଣ, ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ, ତାଙ୍କର ପ୍ରିୟ ଭଗବାନଙ୍କର ସେମାନେ ନାମ କୀର୍ତ୍ତନ କରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ନାମ କୀର୍ତ୍ତନ କରିବେ। ଏ ନାମ କୀର୍ତ୍ତନ ଦ୍ୱାରା ଜାତାନୁରାଗ ଅନୁରାଗ ଆସିବ, ଭାବ ମହାଭାବ ଯେମିତି ବହୁତ ଇଚ୍ଛା ରହିଛି। ଜଗନ୍ନାଥଙ୍କର ହେଉଛି ମହାଭାବ ପ୍ରକାଶ, ଭଗବାନ କୃଷ୍ଣଙ୍କର ମହାଭାବ ପ୍ରକାଶ ସେଇଟା, ଏଇ ଭାବ ଯେଉଁ ରହିଛନ୍ତି ଭଗବାନ ଯେଉଁ ରୂପ ହେଉଛି ମହାଭାବ ପ୍ରକାଶ ରୂପ। ସେଭଳି ଭକ୍ତମାନଙ୍କୁ ମଧ୍ୟ ସେଇଭଳି ଭାବରେ ଅନୁରାଗ ଆସେ, ତେଣୁ ତାଙ୍କ ଚିତ୍ତ ଦ୍ରୁତ ହେଇଯାଏ, ଉଚ୍ଚ ସ୍ୱରରେ ସେମାନେ ଭଗବାନଙ୍କ ନାମ କୀର୍ତ୍ତନ କରନ୍ତି। କେତେବେଳେ କେତେବେଳେ ହସୁଥିବେ, କେତେବେଳେ କ୍ରନ୍ଦନ କରୁଥିବେ, କେତେବେଳେ ରୋଦନ କରୁଥିବେ, କେତେବେଳେ ନୃତ୍ୟ କରୁଥିବେ, ଲୋକ ବାହ୍ୟ ସେମାନେ ଦେଖିଲେ ଏତେ ଲୋକ ଅଛନ୍ତି ଏଠି କେମିତି ନୃତ୍ୟ କରିବା, ଲୋକ ବାହ୍ୟ ସେମାନେ ଜାଣିପାରନ୍ତି ଏଇ ଲୋକ ଅଛନ୍ତି କି ନାହାନ୍ତି। ଏ ଭାଗବତରେ ମହାପ୍ରଭୁ କହୁଛନ୍ତି ଶ୍ରେଷ୍ଠ ଥିଲେ, ତାଙ୍କର ଈଶ୍ୱରପୁରୀ କଥା ତାଙ୍କୁ କହିଥିଲେ, ତାଙ୍କର ଗୁରୁଦେବ କହିଥିଲେ କଥା, ଏକଥା ପ୍ରକାଶ ସରସ୍ୱତୀ ମହାପ୍ରଭୁ କହୁଛନ୍ତି। ପ୍ରକାଶ ସରସ୍ୱତୀ କେତେ ଜ୍ଞାନୀ, ସମସ୍ତ ଶାସ୍ତ୍ର ଜାଣିଛନ୍ତି, ବେଦାନ୍ତ ସୂତ୍ର ଜାଣିଛନ୍ତି, କିନ୍ତୁ ସେ ବୁଝିପାରୁନାହାନ୍ତି କି କାହିଁକି ଏଭଳି ପାଗଳ ବୋଲି କହୁଛନ୍ତି ମହାପ୍ରଭୁ, ଏଭଳି ପାଗଳ ବୋଲି କାହିଁକି କହୁଛନ୍ତି ସେ ବୁଝିପାରୁନାହାନ୍ତି। ତେଣୁ ସେ କହିଲେ ତମେ ବହୁତ ଶାସ୍ତ୍ର ଅଧ୍ୟୟନ କରିଛ ତ, ଭାଗବତରେ ଏସବୁଟି ଜାଣିଛ। ଆମର ଗୁରୁଦେବ କହିଥିଲେ ଯେଉଁମାନେ ଭକ୍ତ ସେମାନେ ଏଭଳି ଭାବରେ ପାଗଳ ବୋଲି ଆଚରଣ କରିବେ। ତେଣୁ ପ୍ରହ୍ଲାଦ ମଧ୍ୟ ସେଇଭଳି ଭାବରେ ପାଗଳ ବୋଲି ରହୁଥିଲେ। କୃଷ୍ଣ ଗ୍ରହ ପୀତା ଆତ୍ମା, କୃଷ୍ଣଙ୍କର ଚିନ୍ତା ସବୁବେଳେ ସେ କରୁଥିଲେ। ନବେଦ ଜଗଦୀଶନ ସେ ଜାଣିପାରୁନଥିଲେ କ'ଣ ରାଜ୍ୟରେ କ'ଣ ହେଲା। ତାଙ୍କର ପିତା ଆସିଲେ, ବିରାଟ ବର ପ୍ରାପ୍ତ ହୋଇଛନ୍ତି, ସମସ୍ତ ଦେବତାମାନେ ଆସି ତାଙ୍କର ଅଧୀନରେ କାର୍ଯ୍ୟ କରୁଥିଲେ। ବ୍ରହ୍ମା ବିଷ୍ଣୁ ଶିବ ତିନିଜଣଙ୍କୁ ଛାଡ଼ିଦେଲେ, ଆଉ ସମସ୍ତେ ଆସି ତାଙ୍କର ସେବା କରୁଛନ୍ତି। ନାରଦୁନି ଯେତେବେଳେ ଏକଥା କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ, ସେତେବେଳେ ସେ କହୁଛନ୍ତି ମୁଁ ମଧ୍ୟ ହିରଣ୍ୟକଶିପୁର ଗୁଣଗାନ କରୁଥିଲି। ତେଣୁ ଏଭଳି ସମଗ୍ର ତ୍ରିଭୁବନ ଯାହାଙ୍କର ପିତାଙ୍କର ପାଦପଦ୍ମରେ ସବୁ ତାଙ୍କର ସେବାରେ ନିଯୁକ୍ତ ରହିଛନ୍ତି। ପ୍ରହ୍ଲାଦ ସେପଟେ ଜାଣିପାରୁନାହାନ୍ତି ଜଗଦୀଶନ ଏଭଳି ତାଙ୍କର ପିତା ଏତେ ଶକ୍ତିଶାଳୀ ଜାଣିପାରୁନାହାନ୍ତି ଜଗଦୀଶନ, କାରଣ ସେ ଜାଣିଛନ୍ତି ଭଗବାନ ଏକମାତ୍ର ତାଙ୍କର ଧ୍ୟେୟ ବସ୍ତୁ ହେଉଛନ୍ତି ଭଗବାନ କୃଷ୍ଣ, କୃଷ୍ଣ ଗ୍ରହ ପ୍ରହିତାତ୍ମା। ଏବଂ ଆସିନ ପର୍ଯ୍ୟଟନ ଅସ୍ନନ ଶୟନ ପ୍ରପିବନ ଭୁବନ ନାନୁସନ୍ଧ ଏଦାନୀ ଗୋବିନ୍ଦ ପରିଲମ୍ବିତ। ଯେତେବେଳେ ବସୁଥିଲେ, କେତେବେଳେ ଯାଉଥିଲେ କୁଆଡ଼େ ଯାଉଥିଲେ, କେତେବେଳେ ଅସ୍ନନ କେତେବେଳେ ଖାଦ୍ୟ ଗ୍ରହଣ କରୁଥିଲେ, କେତେବେଳେ ଶୋଉଥିଲେ ଶୋଇଲା ବେଳେ ମଧ୍ୟ, କେତେବେଳେ ପ୍ରପିବନ କେତେବେଳେ ପାଣି ପିଉଥିଲା ମଧ୍ୟ, କେତେବେଳେ କଥା କହୁଥିଲେ ମଧ୍ୟ ଭୁବନ କରୁଥିଲେ ମଧ୍ୟ କ'ଣ ହେଉଥିଲା ନାନୁସନ୍ଧ ଏଦାନୀ ସେ ଜାଣିନାହାନ୍ତି କ'ଣ କରୁଥିଲେ। ପାଗଳ ଯଦି ଜାଣିପାରିନାହାନ୍ତି ସେ ମଧ୍ୟ ଜାଣିପାରୁନଥିଲେ, କାହିଁକି ନା ଗୋବିନ୍ଦ ପରିଲମ୍ବିତ ଭଗବାନଙ୍କ ଦ୍ୱାରା ସେ କ'ଣ ଆଲିଙ୍ଗିତ ହେଇକି ରହିଥିଲେ। ଏଭଳି ଭାବରେ ଭଗବାନ ଏବଂ ଭକ୍ତଙ୍କର ଆଦାନ ପ୍ରଦାନ ଚାଲିଥିଲେ। ଛୋଟ ପିଲାଦିନୁ ସେ ଭଗବାନଙ୍କ ସହିତ ଭାବର ଆଦାନ ପ୍ରଦାନ ହେଉଥିଲା। କ'ଣ ଭାବର ଆଦାନ ପ୍ରଦାନ ଷଡ୍ବିଦ ଆଦାନ ପ୍ରଦାନ ରହିଛି। ଭୁଙ୍କ୍ତେ ବୋଧେତେ ଗୁହ୍ୟମାଖ୍ୟାତି ପୃଚ୍ଛତି ଦଦାତି ପ୍ରତିଗୁଣାଦି, ଏ ସର୍ବିଧା ପ୍ରୀତି ଲକ୍ଷଣ, ଏ ପ୍ରୀତିର ଲକ୍ଷଣ ସବୁ ରହିଛି। ଆମେ କିଛି ପ୍ରଦାନ କରିବା ସେ ମଧ୍ୟ ଆମକୁ ବି ଦେବେ, ଦଦାତି ପ୍ରତିଗୁଣାଦି ଗୁହ୍ୟମାଖ୍ୟାତି ପୃଚ୍ଛତି। ଆମର ଗୋପନୀୟ କଥା ଆମେ ଗୋଟେ କାହାକୁ ନ କହିପାରେ, କିନ୍ତୁ ଆମର ପ୍ରିୟ ବ୍ୟକ୍ତିକୁ କହିବା ଗୁହ୍ୟମାଖ୍ୟାତି ପୃଚ୍ଛତି, ଏବଂ ସେ ବିଷୟରେ ମଧ୍ୟ ଆମେ ପ୍ରଶ୍ନ କରିପାରିବା। ଏବଂ ଦାଦା କ'ଣ ଭୁଙ୍କ୍ତେ ବଜାଇତେ ଚଳିବ, ଆମେ ତାଙ୍କୁ କିଛି ଖାଦ୍ୟ ଦେବା। ଆଉ ଭକ୍ତମାନେ ଜଗନ୍ନାଥଙ୍କର ଏ ମନ୍ଦିରକୁ, ଆମର ଗୁଣ୍ଡିଚା ମନ୍ଦିରକୁ ତାଙ୍କର କିଛି ଖାଦ୍ୟ ଭୋଗ ପ୍ରସ୍ତୁତ କରି ଆଣି ପ୍ରଦାନ କରୁଛନ୍ତି, ଏବଂ ଜଗନ୍ନାଥ ସେସବୁ ଖାଇଦେଇକି ପାଣି ପିଉନାହାନ୍ତି, ସେସବୁ ପୁଣି ପ୍ରଦାନ କରୁଛନ୍ତି, ମହାପ୍ରସାଦ ଉପରେ ପ୍ରଦାନ କରୁଛନ୍ତି। ଏଇଟା ଲୋକମାନେ ବୁଝିପାରନ୍ତି ନାହିଁ, ଭଗବାନ କ'ଣ ଖାଇଲେ, ଭଗବାନ ଖାଇବାକୁ ଆମର ଖାଇବା ସହିତ ତାଙ୍କ ଭଗବାନଙ୍କ ସହ ଖାଇବାକୁ ତୁଳନା କରୁଛନ୍ତି। ଭଗବାନ ଯେ ଖାଇବା କିଭଳି ଭାବରେ ଅଧ୍ୟୟ ତତ୍ତ୍ୱ, ସେ ଅଧ୍ୟୟ ବସ୍ତୁ ଭଗବାନଙ୍କର ଖାଦ୍ୟ ଗ୍ରହଣ ଆମର ଖାଦ୍ୟ ଗ୍ରହଣ ଭଳି ନୁହଁ। ଭଗବାନ ହେଉଛନ୍ତି ପୂର୍ଣ୍ଣ, ସେ ତାଙ୍କଠାରୁ ପୂର୍ଣ୍ଣରୁ ପୂର୍ଣ୍ଣ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବ ବସିଛନ୍ତି। ଭଗବାନ ସବୁ ଖାଦ୍ୟ ଖାଇଦେଲେ ମଧ୍ୟ ଆଉ ପୁଣି ସେଇଟା ପୂର୍ଣ୍ଣ ହୋଇଯାଏ, ସେ ହେଉଛନ୍ତି ପୂର୍ଣ୍ଣ ବସ୍ତୁ। ତେଣୁ ଆମେ ବିଶେଷ କଥା କହିପାରିବା, କାରଣ ଆମର ସମୟ ସଂକ୍ଷେପ ରହିଛି, ଆମେ କେବଳ ଯେଉଁ ମୁଖ୍ୟ ବସ୍ତୁ ଉପରେ କଥା ଆଲୋଚନା କରିବା। ତେଣୁ ଏଇଭଳି ଭାବରେ ପ୍ରହ୍ଲାଦ ଏଇଭଳି ଭାବରେ ଜଡ଼ ଭଳି ଆଚରଣ କରୁଥିଲେ। ତେଣୁ ଆମ ସମୟ ହେଇଗଲା ପ୍ରସାଦ ବିରୁଦ୍ଧ କଥା ଆରମ୍ଭ ହେଲା। ତେଣୁ ଯାହା ହଉ, ତେଣୁ ଇଏ ଯେଉଁ ହିରଣ୍ୟକଶିପୁ ଚିନ୍ତା କରୁଥିଲେ, ଆକୁ କିଛି ଶିକ୍ଷା ଦେଲେ, ପାଠ କିଛି ପଢ଼େଇଲେ, ହୁଏତ ତା'ର ଯେଉଁ ପାଗଳ ବଳି ରହିଛି ଟିକିଏ ବଦଳିବ, ଏଇଭଳିଆ ଚିନ୍ତା କରି ତାଙ୍କର ଗୁରୁ ଯିଏ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ଜ୍ଞାନୀ ପୃଥିବୀରେ, ଯେତେ ଜ୍ଞାନୀ ବ୍ୟକ୍ତି ଅଛନ୍ତି ସବୁଠାରୁ ଶ୍ରେଷ୍ଠ ଜ୍ଞାନୀ ସିଏ ଶୁକ୍ରାଚାର୍ଯ୍ୟ। ଭଗବତ ଗୀତାରେ ଭଗବାନ କହିଲେ କବିନା ଉସନା କବି, ଯେତେ ବିଦ୍ୱାନ ବ୍ୟକ୍ତି ଅଛନ୍ତି ତାଙ୍କ ଭିତରେ ମୁଁ ହେଉଛି ଉସନା ବା ଏଇ ଶୁକ୍ରାଚାର୍ଯ୍ୟ, ଏତେ ବିଦ୍ୱାନ ବ୍ୟକ୍ତି ସିଏ କହିଲେ ତାଙ୍କ ପାଖକୁ ଛାଡ଼ିଲେ ହୁଏ ତ ଆମର ଯେଉଁ ପିଲାଟା ରହିଛି ପାଗଳ ଭଳି ରହିଛି ସେଥିପାଇଁ ଟିକେ ଠିକ ହେବ, ମୁଣ୍ଡ ଠିକ ହେବ। ସେତେବେଳେ ତାଙ୍କର ଗୁରୁ ନଥିଲେ, ତପସ୍ୟା କରିବା ପାଇଁ ଯାଇଥିଲେ। ତାଙ୍କର ଯେଉଁ ପୁତ୍ର ଷଣ୍ଢ ଏବଂ ଅମର୍ତ ଦୁଇ ଜଣ ପାଖରେ ଛାଡ଼ିଲେ, ତେଣୁ ସେମାନେ ସେ ପାଠ ପଢ଼େଇଲେ। ସେ ହିରଣ୍ୟକଶିପୁ ଆଦେଶ ଦେଇଥିଲେ କେଉଁ ପାଠ ପଢ଼େଇବ କେଉଁ ପାଠ ପଢ଼େଇବ ନାହିଁ। ସାର ବସ୍ତୁ ପଢ଼େଇବ, ଅସାର ବସ୍ତୁ ପଢ଼େଇବ ନାହିଁ। ଅସାର ବସ୍ତୁ କ'ଣ? ଭଗବାନର ଭକ୍ତି ହେଉଛି ଅସାର। ଆଉ ସେ ବହୁତ ସେ ମହାରାଜ କଥାଟି କହନ୍ତି। ସେ ଥରେ ଜଣେ କଥା କହିବେ ଗୁରୁ, ପ୍ରକୃତ ଗୁରୁ ନୁହଁ, ତାଙ୍କ ଶିଷ୍ୟ ପାଖକୁ ଯାଇଥିଲେ। ଶିଷ୍ୟ ମଧ୍ୟ ସେଇଭଳିଆ କଥା କହିଥିଲେ ଶିଷ୍ୟ, ତେଣୁ ଗୁରୁଙ୍କ ପାଖକୁ ଗୁରୁ ଯେତେବେଳେ ଗଲେ ଶିଷ୍ୟଙ୍କ ପାଖକୁ, ଶିଷ୍ୟ ତାଙ୍କୁ ଅପ୍ୟାୟତ କଲେ, ଖାଦ୍ୟ ପ୍ରଦାନ କଲେ। ସରିଲା ପରେ ସେ ତାଙ୍କୁ ଗୋଟେ ହରିତକୀ ବା କ'ଣ ହରିତକୀ ଗୋଟେ ପ୍ରଦାନ କଲେ। ଏତିକି ଓଡ଼ିଆ କ'ଣ ନା ନା ହରିତକୀ ହେଉଛି ହରଡ଼ା ହରିଡ଼ା ହରିଟକୀ ଏଠି ପରେ ହରିଚନ୍ଦ ଦେଲେ ହରିତକୀ ଦେଲେ। ତେଣୁ ସେ କହିଲେ ଗୁରୁ କହିଲେ ଆଉ ସାର ବସ୍ତୁଟା ଦିଅ, ସାର ବସ୍ତୁଟା ପକେଇ ଦିଅ, ଫିଙ୍ଗି ଦିଅ। ତେଣୁ ସେ ଭାବିଲେ ଆଉ ସାର ବସ୍ତୁ ମଧ୍ୟ ଭିତରେ ଯେଉଁ ମଞ୍ଜି ଅଛି ସେଟା ସାର, ତେଣୁ ସେ ଉପର ଚପାଟା ଫିଙ୍ଗି ଦେଇ ମଝିରେ ମଝିରେ ଯେଉଁ ମଞ୍ଜି ଅଛି ସେଟାକୁ ଦେଲେ ସାର ବସ୍ତୁକୁ ଭାବି। ମୁଁ ଗୁରୁଦେବ କହିଲେ ଆରେ ମୂର୍ଖ, ଯଦି ଏତେ ପାଠ ପଢ଼ିବି ତୁ ଏହା ଶିଖିଲୁ, ଆର ସାର ବସ୍ତୁ ହେଉଛି ମଝିରେ ଯେଉଁଟା ଯେଉଁଟା ଫିଙ୍ଗିଦେଲ, ଚୋପା ବୋଲି କହି ଫିଙ୍ଗିଦେଲ, ଅସାର ବୋଲି କହି ଫିଙ୍ଗିଦେଲ, ସେଇଟାକୁ ସାର ବସ୍ତୁ। ଗୁରୁଦେବ ମୋର ଭୁଲ ହେଉଥିଲା, ଜାଣିପାରିନି, ମୁଁ କହିଲି ଅସାର ବସ୍ତୁ ସେଇଟା ହେଉଛି। ତାପରେ ପୁଣି ଥରେ ଯେତେବେଳେ ଗୁରୁଦେବ ଆସିଛନ୍ତି, ସେ କଥା ମନେ ଅଛି, ଗୁରୁଦେବ ମୋତେ ଏଇଭଳି ଭାବରେ କହିଲେ, ମୁଁ ମୂର୍ଖ ବୋଲି କହିଲେ, ତେଣୁ ଏଥରକ ମୁଁ ନିଶ୍ଚିତ ଭାବରେ ଜ୍ଞାନ ଭଳି କାର୍ଯ୍ୟ କରିବି। ତେଣୁ ଖାଇବାକୁ ଦେଇସାରିଲା ପରେ ଯେତେବେଳେ ଅଳେଇଛ ପ୍ରଦାନ କଲେ, ତେଣୁ ସେ ଜାଣିଛନ୍ତି ଉପର ବସ୍ତୁ ହେଉଛି ସାର, ମଝି ବସ୍ତୁ ଭିତର ବସ୍ତୁ ହେଉଛି ଅସାର କହିକି ସିଏ ମଝି ବସ୍ତୁ ଭିତରେ ଯେଉଁ ରହିଛି ଅଳେଇଛ ଯେଉଁ ପ୍ରକୃତ ମଝି ରହିଛି ତାକୁ ଫିଙ୍ଗିଦେଲେ, ସେ ଚୋପାଟାକୁ ଦେଲେ। ତେଣୁ ଗୁରୁଦେବ କହିଲେ ଆରେ ମୂର୍ଖ, ଆର ମଝିଟା ଭିତରେ ଯେଉଁଟା ଅଛି ସେଇଟା ହେଉଛି ସାର, ବାହାରେ ଯେଉଁଟା ହେଉଛି ସେଇଟା ଚୋପା, ସେଇଟା ହେଉଛି ଅସାର। ଲୋକମାନେ ଜାଣିପାରନ୍ତିନି ସାର ବସ୍ତୁ କ'ଣ, ଅସାର ବସ୍ତୁ କ'ଣ ଜାଣିପାରନ୍ତି ନାହିଁ ଲୋକମାନେ, ଅସାରକୁ ସାର ବୋଲି ଭାବନ୍ତି। ଲୋକମାନଙ୍କ କଥା ଛାଡ଼ନ୍ତୁ, ଅର୍ଜୁନ ମଧ୍ୟ ଜାଣିପାରୁନଥିଲେ ସାର ସାର କଥା କ'ଣ। ଅବଶ୍ୟ ଭଗବାନଙ୍କର ଇଚ୍ଛାରେ ସେଟା ହେଇଛି, ଭକ୍ତମାନେ ଜାଣନ୍ତି ପ୍ରକୃତ ସାର କଥା କ'ଣ, କିନ୍ତୁ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ, ଜନସାଧାରଣଙ୍କୁ ଶିକ୍ଷା ଦେବା ପାଇଁ ଏଇଭଳି ଭାବରେ ଅର୍ଜୁନଙ୍କୁ ଭଗବାନ ତାଙ୍କର ମୋହକୁ ବୁଦ୍ଧିକୁ ମୋହ କରିଦେଇଥିଲେ। ତେଣୁ ସେ କହିଲେ ପ୍ରଭୁ ସାର କଥା କ'ଣ ମୋତେ ଟିକେ କୁହନ୍ତୁ। କାର୍ପଣ୍ୟ ଦୋଷ ଉପହଦ ସ୍ୱଭାବ ତୁଚ୍ଛାମି ତ୍ୱାମ ଧର୍ମ ସମ୍ମୂଳ ଚେତା ଯତ୍ଶ୍ରେୟସ୍ୟାମି ସ୍ଥିତମ ଗୁରି ଧର୍ମେ ଶିଷ୍ୟତ୍ୱେନ ସାଧନା ତ୍ୱାମ ପ୍ରପନ୍ନମ। ସାର ବସ୍ତୁଟା ଜାଣିବା ଏକ ସହଜ କଥା ନୁହଁ, ଅର୍ଜୁନ ଜାଣିପାରିଲେ ନାହିଁ, ସ୍ୱର୍ଣ୍ଣକାନ୍ତ ଋଷିମାନେ ମଧ୍ୟ ସୁଧ ଗୋସ୍ୱାମୀ ପ୍ରଶ୍ନ ପଚାରୁଛନ୍ତି, ସେ ସେଇ କଥା ପଚାରିଥିଲେ ସାର ବସ୍ତୁ କ'ଣ। ତତ୍ର ଅନ୍ଧଧା ଦୁଷ୍ମନ ଭଗବତାଙ୍କ ଗିଣିଚିତ ପୁଂସ୍ୱାମୀ ଏକାନ୍ତ ଶ୍ରେୟ, ସାର ବସ୍ତୁଟା କ'ଣ ଆମକୁ କୁହନ୍ତୁ। ପରିଚିତ ମହାରାଜ ମଧ୍ୟ ସେ କଥା ସୁଖଦେବ ଗୋସ୍ୱାମୀ ପଚାରିଛନ୍ତି, ଅଥ ପୁଚ୍ଛାଣୀ ସଂସିଦ୍ଧି ଯୋଗିନା ପରମ ଗୁରୁ, ସାର ବସ୍ତୁଟା ଆମକୁ କୁହନ୍ତୁ, ଯାହାଦ୍ୱାରା କି ଆମେ ସିଦ୍ଧି ପ୍ରାପ୍ତ ହେଇପାରିବା। ତେଣୁ ଭଗବାନ ଭକ୍ତିଟାକୁ ଅସାର ବୋଲି କହି ସବୁ ଯେଉଁ ଧର୍ମ ଅର୍ଥ କାମ ମୁଖ୍ୟ ଇତ୍ୟାଦି ଏସବୁ ମୁଖ୍ୟ କଥା ନାହିଁ। ଏଇ ଯେଉଁ ତଥାକଥିତ ଭୌତିକ ଜଗତର ଜ୍ଞାନ ଚଣ୍ଡ ଏବଂ ଅମରକୁ ପ୍ରଦାନ କରିଥିଲେ। ହିରଣ୍ୟକଶିପୁର କଡ଼ା ନିର୍ଦ୍ଦେଶ ଥିଲା ହରିକ ବିଷୟରେ କିଛି ଶିକ୍ଷା ଦିଆଯିବ ନାହିଁ। ତାଙ୍କର ସେତେବେଳେ ମଧ୍ୟ ସେ ଯେଉଁ ଆମର ଯେମିତି ରହିଛି ବର୍ତ୍ତମାନ ସେକୁଲାର ଷ୍ଟେଟ୍, ସେତେବେଳେ ମଧ୍ୟ ତାଙ୍କର ସେକୁଲାର ଷ୍ଟେଟ୍ ଥିଲା, ଧାର୍ମିକ ରାଜ୍ୟ ନଥିଲା, ସେକୁଲାର ଷ୍ଟେଟ୍। ସେକୁଲାର ଷ୍ଟେଟ୍ରେ ଧର୍ମ ବିଷୟରେ ଶିକ୍ଷା ଦିଆଯିବ ନାହିଁ, ତେଣୁ ସଣ୍ଡେ ଆମକୁ କିଛି ଶିକ୍ଷା ଦେଇକିରି ପଢ଼େଇକିରି ପ୍ରହ୍ଲାଦ ଯେତେବେଳେ ପଠେଇଲେ, ପ୍ରହ୍ଲାଦ ଆସିଲେ, ପିତାଙ୍କ ପାଖକୁ ଆସିଲେ। ସଣ୍ଡେ ଆମକୁ ଭାବୁଛନ୍ତି ଆଳୁ ଯେଉଁ ଥିଲା ଯେଉଁ ପାଗଳାମୀ ଥିଲା ଦୂର ହେଇଯାଇଥିବ, ତେଣୁ ହିରଣ୍ୟକଶିପୁ ଆମର ଧର୍ମକୁ ପଢ଼େଇବେ। କିନ୍ତୁ ଯେତେବେଳେ ପ୍ରହ୍ଲାଦ ଯାଇ ହିରଣ୍ୟକଶିପୁ ପ୍ରଣାମ କରି ହିରଣ୍ୟକଶିପୁ କୋଳରେ ବସେଇ ବହୁତ ଆନନ୍ଦ ପଚାରୁଛନ୍ତି, ପୁତ୍ର କ'ଣ ଶିକ୍ଷା କ'ଣ ପ୍ରାପ୍ତ ହେଲୁ, କହିଥିଲେ ଶ୍ରେଷ୍ଠ ଶିକ୍ଷା କ'ଣ ପ୍ରାପ୍ତ ହେଲୁ। ସେ ଭାବୁଥିଲେ ଏ ପିଲାଟା କ'ଣ କହିବ, ଏତେ ପାଗଳ ହୋଇକି ରହିଛି, ସେ କ'ଣ ଶିଖିବ କି ନାହିଁ ବା କ'ଣ ଛୋଟିଆ କଥା କ'ଣ ଗୋଟେ କହିବ। ତେଣୁ ପ୍ରହ୍ଲାଦ କହୁଛନ୍ତି, ତାଙ୍କ ପିତାଙ୍କୁ ପିତା ବୋଲି ସ୍ମରଣ କରୁନାହାନ୍ତି, ସମ୍ବୋଧନ କରୁନାହାନ୍ତି। କିନ୍ତୁ ତା ସାଧୁ ମାନି ଅସୁରବର୍ଯ୍ୟ ଦେଇନା ସଦା ସମୀନ ଧିଆମ ଅସଗ୍ରହା ବିତ୍ୱାନ୍ ପାପ ଗୃହମାନ କୋପମ ବନନ ଗତୋଜ ହରିଶାସ୍ତ୍ରେ। ଇଏ ହେଉଛି ଶ୍ରେଷ୍ଠ ଶିକ୍ଷା, ତତ୍ ସାଧୁ ମାନି ଇଏ ହେଉଛି ପ୍ରକୃତରେ ପ୍ରକୃତ ଶିକ୍ଷା ବି କିଏ, ପ୍ରକୃତ ଜ୍ଞାନ ପ୍ରାପ୍ତ ବ୍ୟକ୍ତି ବା ପ୍ରକୃତ ସାଧୁ ହେଉଛନ୍ତି ସିଏ। ଅସୁରବର୍ଯ୍ୟ ଦେଇନା ତାଙ୍କ ପିତା ମଧ୍ୟ ପିତା ବୋଲି କହୁନାହାନ୍ତି, ଅସୁରବର୍ଯ୍ୟ ବୋଲି କହୁଛନ୍ତି, କାରଣ ଜାଣିଛନ୍ତି ତାଙ୍କର ପିତା ଅସୁର ବୋଲି କାର୍ଯ୍ୟ କରୁଛନ୍ତି। ଭଗବାନଙ୍କର ଭକ୍ତି ଆଚରଣ କରୁନାହାନ୍ତି, ତାଙ୍କ ମନ ଦୁଃଖ ହେଉଛି ପ୍ରହ୍ଲାଦଙ୍କର। ତେଣୁ ସେ କହୁଛନ୍ତି ଅସୁରବର୍ଯ୍ୟ ସମସ୍ତେ ଯେଉଁମାନେ ଦେହି ଦେହ ଧାରଣ କରିଛନ୍ତି ସେମାନେ ହେଉଛନ୍ତି ଦେହି, ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତେ ହେଉଛନ୍ତି ଦେହି, ସମସ୍ତେ ଦେହ ଧାରଣ କରିଛନ୍ତି। ତେଣୁ ସମସ୍ତେ ସଦା ସମୁଦ୍ବିଘ୍ନ, ସବୁବେଳେ ସେମାନେ ଉଦ୍ବିଘ୍ନ ଅବସ୍ଥାରେ ଅଛନ୍ତି, କାହିଁକି ନା ତାଙ୍କର ଧୀ ବା ତାଙ୍କ ବୁଦ୍ଧି ଏଇଭଳି ଭାବରେ ରହିଯାଇଛି, କାହିଁକି ନା ଅସତ୍ ଗ୍ରହା ଯେଉଁ ଶରୀର ଧାରଣ କରିଛନ୍ତି ହେଉଛି ଅସତ୍ ଶରୀର, ଭଗବାନଙ୍କ ଶରୀର ହେଉଛି ସଚ୍ଚିଦାନନ୍ଦମୟ ଶରୀର, ସବୁବେଳେ ପାଇଁ ରହିବ ଇତ୍ୟାଦି ପୂର୍ଣ୍ଣ ଜ୍ଞାନମୟ ଏବଂ ପୂର୍ଣ୍ଣ ଆନନ୍ଦମୟ ଭଗବାନଙ୍କ ଶରୀର। ଆମ ସମସ୍ତଙ୍କର ସେଇଭଳି ଗୋଟେ ଗୋଟିଏ ଶରୀର ରହିଛି, ସଚ୍ଚିଦାନନ୍ଦମୟ ଶରୀର ରହିଛି, କିନ୍ତୁ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆମେ ଗୋଟିଏ ବିପରୀତ ଶରୀର ପ୍ରାପ୍ତ ହୋଇଛେ, ଅସତ୍ ଶରୀର ପ୍ରାପ୍ତ ହୋଇଛେ, ପୂର୍ଣ୍ଣ କ'ଣ ଅନ୍ଧକାରମୟ ଅଛେ ବା ଅଜ୍ଞାନରେ ରହିଛେ ଆମେ, ଅସତ୍ ଅଚିତ ଏବଂ ନିରାନନ୍ଦ ଶରୀର ପ୍ରାପ୍ତ ହୋଇଛେ। ତେଣୁ ତାଙ୍କର କର୍ତ୍ତବ୍ୟ ହେଉଛି ଗୃହମନ୍ଦ କୋପମ, ଗୃହ ଗୋଟେ ଆଶ୍ରମ, ଆମେ କହିଲେ ସେ କଥା ଆଶ୍ରମ କଥା କହିଲେ ଭଗବାନଙ୍କର ଭଜନ କରିବା ପାଇଁ ଉଦ୍ଦିଷ୍ଟ, କିନ୍ତୁ ଭଗବାନ ଭଜନ ନ କରି ଗୃହରେ ରହିଲେ ସେ ଗୃହମନ୍ଦ କୋପମ କୁହାଯାଉଛି। ଅନ୍ଧକୋପରେ ଯେମିତି ଜଣେ ପଢ଼ିଲେ ଲୋକ ମୃତ୍ୟୁବରଣ କରେ, ଭଗବାନ ଜାଣିଥିବେ ଆମର ଇଂରାଜୀ ମାନଙ୍କ ସମୟରେ ଅନ୍ଧକୋପ ହତ୍ୟା କୁହାଯାଇଥିଲା, ସବୁ ଗାୟ ଯେଉଁ ଗୁଳି ଚାଳନ କରିଥିଲେ ଭାରତବାସୀମାନଙ୍କ ଉପରେ ସେମାନେ ସବୁ ଭୟ କରି ସେ କୂଅରେ ସବୁ ପଡ଼ିଯାଇଥିଲେ, ଡେଇଁ ପଡ଼ିଥିଲେ ଏବଂ ବହୁତ ଲୋକ ମୃତ୍ୟୁବରଣ କରିଥିଲେ, ଅନ୍ଧକୂପ ହତ୍ୟା ଆପଣ ଜାଣିଥିଲେ ଇତିହାସରେ ପଢ଼ା ହେଉଥିଲା। ତେଣୁ ଇଏ ଗୃହ ମଧ୍ୟ ଗୋଟେ ଅନ୍ଧକୂପ, ଆମେ ଜାଣିପାରୁନେ ଆମେ ଅନ୍ଧକୂପରେ ରହିଛେ, ଏ କଥା ପ୍ରହ୍ଲାଦ କହୁଛନ୍ତି, ବହୁତ ମନମୁଖରେ କହୁଛନ୍ତି ଏ କଥା ତାଙ୍କ ପିତାଙ୍କୁ କହିବା ଉଦ୍ଦେଶ୍ୟ। ତାଙ୍କ ପିତା କେମିତି ଜଣେ ଭକ୍ତ ହୁଅନ୍ତୁ, ପିତାର କର୍ତ୍ତବ୍ୟ ହେଉଛି ପୁତ୍ରକୁ ଭକ୍ତ କରିବା, କିନ୍ତୁ ଏଠି ଓଲଟା ହେଉଛି, ସର୍ବଦା ବିପରୀତ ଆମ ବୁଦ୍ଧିଶା ପ୍ରାର୍ଥ ତାହା ଶିଖୁ ତମଙ୍ଗଳ ବୁଦ୍ଧିବ ସର୍ବଦା ବିପରୀତ। ତେଣୁ ଏଠି ପୁତ୍ର ଚାହୁଁଛି ପିତା କେମିତି ଭକ୍ତ ହୁଅନ୍ତୁ, ତାଙ୍କ ଜୀବନ ସୁଧୁରି ଯାଉ, ସେ ବହୁତ ବର ପ୍ରାପ୍ତ ହୋଇଛନ୍ତି, ସେ ଭାବୁଛନ୍ତି ମରିବେ ନାହିଁ, କିନ୍ତୁ ପ୍ରକୃତରେ ସମସ୍ତ ବରକୁ ବ୍ୟର୍ଥ କରାଯିବ, ସେ ନିଶ୍ଚିତ ଭାବେ ମୃତ୍ୟୁ କରନ୍ତି, ଭଗବାନଙ୍କୁ ଶରଣ ନଯିବେ, ଭଗବାନ ମୃତ୍ୟୁ ରୂପରେ ଆସିବେ ତାଙ୍କ ପାଖରେ, ମୃତ୍ୟୁ ସର୍ବହରସ୍ତାହ ଭଗବତ ମଧ୍ୟ ଭଗବାନ କହିଲେ। ତେଣୁ ଯେ ଭଗବାନଙ୍କ ସେ ଭଗବାନ ହେଉଛନ୍ତି ଏକାଧାରରେ ମୃତ୍ୟୁ ଏବଂ ଅମୃତ, ଭଗବତ ମଧ୍ୟ ଭଗବାନ କହିଲେ, ତପାମି ଅହମ୍ ବର୍ଷମ ନିଗୃଣାମି ଉଚ୍ଛାମି ଚ ଅମୃତ ମୃତ୍ୟୁଶ୍ଚ ସଦସ୍ୟାହମ ଅର୍ଜୁନ। ଯେ ବର୍ତ୍ତମାନ ବର୍ଷା ହେଉଛି, ଭଗବାନ ସେ ବର୍ଷା ପ୍ରଦାନ କରୁଛନ୍ତି, ଖରାଦିନେ ସେହି ସବୁ ଜଳ ଶୋଷି ନେଇଥିଲେ, ତପାମି ଅହମ୍ ବର୍ଷମ ନିଗୃଣାମି ଉଚ୍ଛାମି ଚ ଏଇଭଳି ଭାବରେ ସେ ଜଳକୁ ନେଇଯାଉଛନ୍ତି, ପୁଣି ଯେଉଁ ପ୍ରଦାନ କରୁଛନ୍ତି ତାଦ୍ୱାରା ଏ ସଂସାର ଚକ୍ର ଚାରି ଘୁରି ବୁଲୁଛି ଏବଂ ପ୍ରବର୍ତ୍ତନ ଚକ୍ର ସଂସାର ଚକ୍ର ଘୁରି ବୁଲୁଛି। କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ନଯିବେ ଭଗବାନ ତାଙ୍କ ପାଖରେ ମୃତ୍ୟୁ ରୂପରେ ଆସି ପହଞ୍ଚିବେ, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ଭଗବାନ ତାଙ୍କ ପାଇଁ ଅମୃତ ରୂପରେ ଆସି ପହଞ୍ଚିବେ, ତାଙ୍କ ମୃତ୍ୟୁ ନାହିଁ ସେମାନେ ଅନୁଭବ କରିବେ। ପ୍ରଭୁପାଦ ମହାରାଜ ଯେଉଁ ଉଦାହରଣ ଦିଅନ୍ତି ଯେ ଲୋକମାନେ ଭାବନ୍ତି ଭକ୍ତଙ୍କର ତ ମୃତ୍ୟୁ ହେଉଛି ଆଉ କ'ଣ ତାଙ୍କ ମୃତ୍ୟୁ ନାହିଁ କେମିତି କହୁଛନ୍ତି, ତେଣୁ ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି ବିରାଟର ଉଦାହରଣ ଦିଅନ୍ତି। ବିରାଡ଼ି ତା ମୁଖରେ ତା ଛୁଆକୁ ନେଉଥିବ ଆପଣମାନେ ଦେଖିଥିବେ ବିରାଡ଼ି ଯଦି ଛୁଆ କରିବ ସେ ବିଭିନ୍ନ ସ୍ଥାନକୁ ନେଉଥିବ ବିରାଡ଼ି ଛୁଆ କାରଣ ସେ ଭାବୁ ହେଉଛି ଅସୁରକ୍ଷିତ ସ୍ଥାନ କହିକିରି ସେ ସୁରକ୍ଷିତ ସ୍ଥାନକୁ ନେଉଥିବ କିନ୍ତୁ ବିରାଡ଼ି ତା ମା ମୁଖରେ ଯେତେବେଳେ ବିରାଡ଼ି ଛୁଆ ନେଉଛି ସେତେବେଳେ ସେ ଆନନ୍ଦରେ ରହୁଛି ସେ ଯନ୍ତ୍ରଣା ବୋଧ କରୁନାହିଁ କିନ୍ତୁ ମୂଷା ଛୁଆ ଯେତେବେଳେ ତା'ର ବିରାଡ଼ିର ମୁଖରେ ରହିଯାଉଛି ସେ ମୃତ୍ୟୁର ଯନ୍ତ୍ରଣା ପ୍ରାପ୍ତ ହେଉଛି ତେଣୁ ସେହିଭଳି ଭାବରେ ଭଗବାନଙ୍କ ଭକ୍ତ ଶରୀର ତ୍ୟାଗ କରନ୍ତି ତାଙ୍କର ମୃତ୍ୟୁ ନାହିଁ ସେଥିପାଇଁ କୁହାଯାଏ ସେ ମରେ ବୋଲି କୁହାଯାଏ ନାହିଁ ଭଗବାନଙ୍କ ଭକ୍ତ ଅପ୍ରକଟ ବୋଲି କୁହାଯାଏ ପ୍ରକଟ ଏକ ଅପ୍ରକଟ ସେମାନେ ଆସନ୍ତି ପୁଣି ଯାଆନ୍ତି ଭଗବାନ ଧାମକୁ ଚାଲିଯାଆନ୍ତି ତେଣୁ ଭଗବାନଙ୍କ ଭକ୍ତଙ୍କର ମୃତ୍ୟୁ ନାହିଁ କିନ୍ତୁ ଯେଉଁମାନେ ଭଗବାନଙ୍କୁ ଶରଣରେ ଯାଆନ୍ତି ନାହିଁ ଭଗବାନ ମୃତ୍ୟୁ ରୂପରେ ତାର ସବୁକିଛି ହରଣ କରିନାହାନ୍ତି ପ୍ରହ୍ଲାଦ ଚାହୁଁଥିଲେ ତାଙ୍କର ପିତା ମୃତ୍ୟୁ ତାଙ୍କୁ ହରଣ କରିବା ପୂର୍ବରୁ ସେ ଭାବୁଛନ୍ତି ଯେ ମୁଁ ମୃତ୍ୟୁକୁ ଜୟ କରିଦେଇଛି ବହୁତ ବର ପ୍ରାପ୍ତ ହୋଇଛନ୍ତି କିନ୍ତୁ ସେ ନିଶ୍ଚିନ୍ତ ଭାବେ ମୃତ୍ୟୁବରଣ କରିବେ କାହିଁକିନା ସେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ଯେପର୍ଯ୍ୟନ୍ତ ଆମେ ଭଗବାନଙ୍କ ଶରଣରେ ଯିବା ନାହିଁ ସେ ପର୍ଯ୍ୟନ୍ତ ଏ ଭୌତିକ ଜଗତ ହିଁ ପୁରୀ ବୁଲୁଥିବା ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତନ ଅର୍ଜୁନ ବ୍ରହ୍ମାଙ୍କଠାରୁ ଆରମ୍ଭ କରି ପାତାଳ ଲୋକ ପର୍ଯ୍ୟନ୍ତ ସବୁଠାରେ ଏଇ ଜନ୍ମ ମୃତ୍ୟୁ ଲାଗି ରହିଛି ଭଗବାନ ମୃତ୍ୟୁ ରୂପରେ ଆସି ତାଙ୍କର ପ୍ରତିକି ହରଣ କରିନିଅନ୍ତି କିନ୍ତୁ ଜଣେ ଭକ୍ତ ଯେତେବେଳେ ଭଗବାନ ଶରଣରେ ଯାଉଛନ୍ତି ସେ ମୃତ୍ୟୁକୁ ଜୟ କରିଯାଉଛନ୍ତି ତେଣୁ ଏଇଭଳି ଭାବରେ ଜଣେ କହିଲେ ହିରଣ୍ୟକଶିପୁ ବହୁତ କ୍ରୋଧ ପ୍ରକାର ପ୍ରଥମେ ହସିଦେଲେ କିନ୍ତୁ ଛୋଟ ପିଲା ପାଗଳ ହେଇକି ରହିଥିଲା କଥା ବାହାରଙ୍କର ପାଟିରୁ ଏବେ ଏତେ ବଡ଼ ବଡ଼ କଥା କହୁଛି ହରି ହରି ଜାଣିନି ତୁ ମୋର ଶତ୍ରୁ ସେ ତୋର ପକାକୁ ସେ ମାରିଛି ସେ ହିରଣ୍ୟକୁ ମାରିଛି ସେ ହରି ଶୁଖ ରୂପରେ ଆସି ମାରିଛି ମୁଁ ମନା କରୁଛି ହରିଙ୍କ ବିଷୟରେ ଶିକ୍ଷା ଦେବା ପାଇଁ କିଏ ଶିକ୍ଷା ଦେଲା ଷଣ୍ଢ ଅମରଙ୍କ ଉପରେ ବିରକ୍ତ ହେଉଛନ୍ତି ଷଣ୍ଢ ଅମରଙ୍କ ଭୟର କ'ଣ ସେ ଭାବୁଥିଲେ ତାଙ୍କ ଦରମା ବଢ଼ିବ କିନ୍ତୁ ଭାବିଲେ ବର୍ତ୍ତମାନ ତାଙ୍କ ଚାକିରି ଚାଲିଯିବ ତେଣୁ କହିଲେ ପ୍ରଭୁ ଆମେ ଶିକ୍ଷା ତାଙ୍କୁ ଦେଇନାହୁଁ ତାଙ୍କର ଏ ଶିକ୍ଷା ଏଇ ଅଧ୍ୟାୟ ଆସେ ପଞ୍ଚମ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି ତେଣୁ ନେଇଗଲେ ଦେଖ କିଏ କିଏ ଛଦ୍ମ ଦେଶରେ ଆସି ଶିକ୍ଷା ଦେଉଥିବ ଆମର ମୁସଲମାନ ଦେଶମାନଙ୍କରେ କ'ଣ ଯେଉଁ ଭଗବାନଙ୍କର ଏଇ ଯେଉଁ ପ୍ରଭୁବାଦ ଆନ୍ଦୋଳନ ଚାଲିଛି ଏ ଅଣ୍ଡରଗ୍ରାଉଣ୍ଡରେ ଚାଲିଛି ଅଣ୍ଡରଗ୍ରାଉଣ୍ଡ ପ୍ରକାଶ ଭାବରେ ଭଗବାନଙ୍କୁ ଭକ୍ତି ପ୍ରଚାର କରାଯାଉ ନାହିଁ ତେଣୁ ଷଣ୍ଢ ଅମରଙ୍କ ବହୁତ ପଚାରିଲେ ପ୍ରହ୍ଲାଦ କେତେ ଶିକ୍ଷା କିଏ ଦେଲା ତୋର ମତିକୁ କିଏ ନଷ୍ଟ କଲା ତୋର ମତି କେତେ ସୁନ୍ଦର ଦୈଜ୍ଞାନା ଚନ୍ଦନ ମାନେ କଣ୍ଟକ ଧ୍ରୁମ ତୁ ଗୋଟେ କଣ୍ଟକ ଧ୍ରୁମ ହୋଇଯାଇଛୁ ଦୈତ୍ୟମାନଙ୍କର ଚନ୍ଦନ ମନରେ ତୁ ଗୋଟେ କଣ୍ଟକ ଧ୍ରୁମ ହୋଇଯାଇଛୁ ସେଥିପାଇଁ ଶିକ୍ଷା କିଏ ଦେଲା ଯାହା ହଉ ଏଇଭଳି ଭାବରେ ତାଙ୍କୁ ଯେତେବେଳେ ବହୁତ ଶିକ୍ଷା ଦେଲେ ପୁଣି ସେଇ ଧର୍ମନୀତି ସାମ ଦାନ ଦଣ୍ଡ ଭେଦ ଇତ୍ୟାଦି ରାଜନୀତି ଇତ୍ୟାଦି ସବୁ ଶିକ୍ଷା ଦେଲେ ଶିକ୍ଷା ଦେଇ ଯେତେବେଳେ ପଠେଇଲେ ଭାବିଲେ ଏଥରିକ ପ୍ରହ୍ଲାଦ ଠିକ୍ ହେଇଯାଇଥିବ ପ୍ରହ୍ଲାଦର ମତେ ଯେଉଁ ଭ୍ରମ ହେଇଯାଇଥିଲେ ଆମେ ଠିକ୍ କରିଦେଇଛୁ ପ୍ରହ୍ଲାଦ ମହାରାଜ କହନ୍ତି ବ୍ରେନ୍ ୱାସିଂ ଆମର ଯେଉଁ ଇସ୍କନ୍ ମୁଭମେଣ୍ଟ ଚାଲିଥିଲା ସେତେବେଳେ ଆମେରିକାରେ ସେତେବେଳେ ଆମେରିକାର ଲୋକମାନେ ଭାବୁଥିଲେ ଏ ଯେଉଁ ପ୍ରଭୁପାଦ ମହାରାଜ ଯେଉଁ ଯାଇଛନ୍ତି ଯେଉଁମାନେ ଯାଉଛନ୍ତି ତାଙ୍କ ଶରଣରେ ସେ ତାଙ୍କ ବ୍ରେନ୍ ୱାସ୍ କରିଦେଉଛନ୍ତି ତାଙ୍କ ବ୍ରେନ୍କୁ ସଫା କରିଦେଉଛନ୍ତି ଦୂରେଇ କରିଦେଉଛନ୍ତି ବ୍ରେନ୍ ୱାସ୍ କରିଦେଉଛନ୍ତି ସେଥିପାଇଁ ଯେଉଁଟାକ ସାଧାରଣ ଲୋକମାନେ ଯେଉଁଟା କାମ କରନ୍ତି ସେଠି ଯେଉଁମାନେ ଯାଉଛନ୍ତି ସେମାନେ ସେଇଟାକୁ ଚାହୁଁନାହାନ୍ତି ଦ୍ୟୁତମ ପାନ ସ୍ଥିରମ ସୁନା ଏ ଯେଉଁ ଆନନ୍ଦ ଅଛି ଏଇଥିରେ ଆଉ ଏମାନେ ଯେଉଁ ଯାଉଛନ୍ତି ସେମାନେ ତ୍ୟାଗ କରିଦେଉଛନ୍ତି ଦ୍ୟୁତମ ପାନ ସ୍ଥିରମ ସୁନା ଏଥିରେ ବହୁତ ଆନନ୍ଦ ଅଛି ଏଥିରେ ସବୁ ଭୂତ ପିଢ଼ା ଇତ୍ୟାଦି ଚା ପାନ ବିଡ଼ି ସିଗରେଟ୍ ଇତ୍ୟାଦି ବିଭିନ୍ନ ନିଶା ଦ୍ରବ୍ୟ ସେବନ ଆମିଷ ଭକ୍ଷଣ ଏଥିରେ ଆନନ୍ଦ ଅଛି ନା ଆଉ କେଉଁଥିରେ ଆନନ୍ଦ ଅଛି ତେଣୁ ପ୍ରଭୁପାଦ ମାନେ ତାଙ୍କର ବ୍ରେନ୍ ୱାସ୍ କରିଦେଇଛନ୍ତି ଏଇଭଳି ଭାବରେ କହି କୋର୍ଟ କେସ୍ ମଧ୍ୟ ଚାଲିଥିଲା ବହୁତ
କ'ଣ ବହୁତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଇଛି ଆମର ଇସ୍କନ୍ ତେଣୁ ଏଇଭଳି ଭାବରେ ଯେତେବେଳେ ଶିକ୍ଷା ଦେଲେ ତାପରେ ଷଣ୍ଢ ମାନଙ୍କୁ ଅମରକୁ ଭାବିଲେ ନିଶ୍ଚିନ୍ତ ଭାବରେ ବର୍ତ୍ତମାନ ପ୍ରହ୍ଲାଦଙ୍କର ମତି ଠିକ୍ ହେଇଯାଇଥିବ ତେଣୁ ପୁଣି ଛାଡ଼ିଲେ ପିତାଙ୍କ ପାଖରେ ପିତା କହିଲେ ପୁତ୍ର ଏଥର ଠିକ୍ ଶିକ୍ଷା କରିଛୁ ନା ନାହିଁ, କ'ଣ ଶିକ୍ଷା କରିଛୁ ଶ୍ରେଷ୍ଠ ଶିକ୍ଷା? ତେଣୁ ପ୍ରହ୍ଲାଦ କହୁଛନ୍ତି, ପିତା କହୁଛନ୍ତି, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟ ଆତ୍ମନିବେଦନଂ ଇତିପୁଂସା ଅର୍ପିତା ବିଷ୍ଣୁ ଭକ୍ତିସ୍ୟ ନବଲକ୍ଷଣା କ୍ରିୟତେ ଭଗବତ ଅଧ୍ୟା ତନ୍ମନ୍ୟ ଅଧିତମ ଉତ୍ତମମ୍। ଇଏ ହେଉଛି ଶ୍ରେଷ୍ଠ ଶିକ୍ଷା, ଅଧିତମ ଉତ୍ତମମ୍। ଯେଉଁ ଶିକ୍ଷା ମୁଁ ପ୍ରଥମେ କହିଥିଲି ସେଇ ଶିକ୍ଷା ହିଁ ମୁଁ ଆଉଥରେ ବିସ୍ତାର କରି କହୁଛି। ଖାଲି ସେତେବେଳେ କହିଥିଲି ଏ ହରିମ ଆଶ୍ରୟ, ହରିଙ୍କର ଆଶ୍ରୟ କରିବ ବୋଲି କହିଥିଲି। କେମିତି ଜଣେ ଯଦି ପଚାରିବ କେମିତି ଜଣେ ଆଶ୍ରୟ କରିବ, ନା ଏଇଭଳି ଭାବରେ ଭକ୍ତିରେ ଆଶ୍ରୟ କରିବ ଭଗବାନଙ୍କର, ଜ୍ଞାନରେ ଆଶ୍ରୟ କରିବ ନାହିଁ ବା ଅଷ୍ଟାଙ୍ଗ ଯୋଗରେ ଆଶ୍ରୟ କରିବ ନାହିଁ, ଭକ୍ତିରେ ଆଶ୍ରୟ କରିବ। ନା ସେ ଭକ୍ତି କ'ଣ, ନା ଏଇ ନଅଟି ଅଙ୍ଗ ରହିଛି ଭକ୍ତିର। ଶ୍ରବଣମ୍ ଆରମ୍ଭ ହେଉଛି ଶ୍ରବଣରୁ, ଭଗବାନ କଥା ଶ୍ରବଣରୁ ଏ ଭକ୍ତି ଆରମ୍ଭ ହେଉଛି। ଏବଂ କୀର୍ତ୍ତନମ୍, ଯେଉଁମାନେ ଶ୍ରବଣ କରିବେ ସେମାନେ ଭବିଷ୍ୟତରେ କୀର୍ତ୍ତନ କରିବେ ଭଗବାନ କଥା। ଏବଂ ଯେତେବେଳେ ସମୟ ମିଳୁଛି ଶ୍ରବଣ ବା କୀର୍ତ୍ତନ କରିବାକୁ ସମୟ ନାହିଁ, ସେତେବେଳେ ସ୍ମରଣ କରିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣମ୍, ଅନ୍ୟ କାହାର ସ୍ମରଣ କରିବା ପାଇଁ କୁହାଯାଉ ନାହିଁ, ବିଷ୍ଣୁ ସ୍ମରଣ ବୋଲି କୁହାଯାଉଛି। ଭଗବାନ କୃଷ୍ଣଙ୍କର ସ୍ମରଣ କରିବା ପାଇଁ କୁହାଯାଉଛି। ଯେଉଁମାନେ ମାୟାବାଦୀମାନେ ସେମାନେ କହନ୍ତି ଯାହାର ସ୍ମରଣ କଲେ ବି ହେବ, ନା ବିଷ୍ଣୁଙ୍କର ସ୍ମରଣ କରିବା ପାଇଁ କୁହାଯାଉଛି। ଏବଂ ଆଉ ଯେଉଁ ଛଅଟି ଅଙ୍ଗ ରହିଛି, ପାଦ ସେବନମ୍ ଭଗବାନଙ୍କର ସେବା କରିବା, ଅର୍ଚ୍ଚନମ୍ ତାଙ୍କର ବର୍ତ୍ତମାନ ଆମର ମନ୍ଦିରରେ ଅର୍ଚ୍ଚନ ଅର୍ଚ୍ଚା ବିଗ୍ରହଙ୍କର ପୂଜା ହେଉଛି, ଜଗନ୍ନାଥଙ୍କ ପୂଜା ଅର୍ଚ୍ଚନା ହେଉଛି, ଅର୍ଚ୍ଚନ ବନ୍ଦନ ଆମେ ଭଗବାନଙ୍କର ଗୁଣଗାନ କଲେ ବନ୍ଦନା କଲେ, ଏବଂ ଏଇ କଥା ମାଧ୍ୟମରେ ମଧ୍ୟ ଭଗବାନଙ୍କର ବନ୍ଦନା ହେଉଛନ୍ତି। ଏବଂ ଭଗବାନଙ୍କର ଦାସ ହିସାବରେ ଆମେ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ଭଗବାନଙ୍କର ଦାସ, ଜୀବେର ସ୍ୱରୂପ ହେ କୃଷ୍ଣର ନିତ୍ୟ ଦାସ, ସେଇଟା ଆମେ ଭୁଲି ଯାଇଛେ। ତେଣୁ ଆମେ ଅନ୍ୟମାନଙ୍କର ସେବା କରୁଛେ, ଭଗବାନଙ୍କର ସେବା କରୁନାହିଁ। ତେଣୁ ଏ ଭକ୍ତିର ଅଙ୍ଗ ହେଉଛି ଭଗବାନଙ୍କ ଦାସ୍ୟ। ଯେଭଳି ଭାବରେ କପିପତି ହନୁମାନ ଭଗବାନଙ୍କ ଦାସ୍ୟ ଦଶରେ ଭଗବାନଙ୍କ ସହିତ ଯୁକ୍ତ ହୋଇଥିଲେ, ଏବଂ ସଖ୍ୟ ଅର୍ଜୁନ ଭଗବାନଙ୍କ ସହିତ ସଖ୍ୟ ରୂପରେ ସମ୍ବନ୍ଧିତ ହୋଇଥିଲେ, ସଖ୍ୟ ରସରେ ଦାସ୍ୟ ସଖ୍ୟ ଆତ୍ମନିବେଦନମ୍, ଆତ୍ମନିବେଦନ ଯେଭଳି ଭାବରେ ବଳି ମହାରାଜ କରିବେ, ଏ ପ୍ରହ୍ଲାଦଙ୍କର ପୌତ୍ର ସବୁକିଛି ନିବେଦନ କରିବେ ଭଗବାନଙ୍କୁ। ତେଣୁ ଗୋଟିଏ ଅଙ୍ଗ ହେଉ ବା ନଅଟି ଯାକ ଅଙ୍ଗ ହେଉ, ଯେକୌଣସି ଗୋଟିଏ ଅଙ୍ଗ ଯଦି ସାଧନ କରିବ ସେ ଶ୍ରେଷ୍ଠ ସିଦ୍ଧି ଲାଭ କରିଯିବ। ଯେଉଁଭଳି ଭାବରେ ଶ୍ରବଣ ପରୀକ୍ଷିତ ଶ୍ରବଣୀ, ପରୀକ୍ଷିତ ମହାରାଜ କେବଳ ଶ୍ରବଣ କରି ସିଦ୍ଧିପ୍ରାପ୍ତ ହୋଇଯାଇଥିଲେ। ବୟାସକୀ କୀର୍ତ୍ତନେ, ବୟାସକୀ କହିଲେ ସୁଖଦେବ ଗୋସ୍ୱାମୀ ଭଗବାନ କଥା କୀର୍ତ୍ତନ କରି ସେ ସିଦ୍ଧିପ୍ରାପ୍ତ ହୋଇଯାଇଥିଲେ। ଗୋଟିଏ ଗୋଟିଏ ଅଙ୍ଗ ଯାଜନ କରି ଜଣେ ଜଣେ ସିଦ୍ଧିପ୍ରାପ୍ତ ହୋଇଛନ୍ତି, ଏବଂ ଜଣେ ଜଣେ ଭକ୍ତ ଅଛନ୍ତି ଯିଏକି ସବୁଯାକ ଅଙ୍ଗ ପାଳନ କରୁଥିଲେ, ଯାଜନ କରୁଥିଲେ, ଯେଭଳି ଅମ୍ବରୀଶ ମହାରାଜ ସମଗ୍ର ପୃଥିବୀର ସମ୍ରାଟ ଥାଇକରି ମଧ୍ୟ ସେ ନଅଟା ଯାକ ଅଙ୍ଗ ପାଳନ କରୁଥିଲେ, ନବଦା ଭକ୍ତି ଆଚରଣ କରୁଥିଲେ। ତେଣୁ ଏଇଠି ହିରଣ୍ୟକଶିପୁଙ୍କର ସେ ଯେଉଁ ଭାବିଥିଲେ ତା ପୁଅ ପାଗଳ ହୋଇଯାଇଛି, ବର୍ତ୍ତମାନ ପାଗଳ ପୁଅ ତାକୁ ପାଗଳ କରିଦେଲେ। ତେଣୁ ବହୁ ଉଚ୍ଚ ଆସନରେ ବସିଥିଲେ, ପ୍ରହ୍ଲାଦକୁ ଫିଙ୍ଗିଦେଲେ ତଳକୁ, କହିଲେ ଏଇଟା ଗୋଟେ ମୋର ଶତ୍ରୁ, ପଚାରିଲେ କିଏ ତତେ ଏ ବୁଦ୍ଧି ଦେଲା, ଷଣ୍ଢବାବୁ ଆମକୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହୋଇଗଲେ। ଷଣ୍ଢବାବୁ ଆମକୁ ଭାବିଲେ ଆଜି ମୋର ଆମର ଜୀବନ ସାଥି ହେବ ନିଶ୍ଚିତ ଭାବରେ, କିନ୍ତୁ ପ୍ରଭୁ ଆମେ ଏ ଶିକ୍ଷା ଦେଇନାହୁଁ, ଆମେ ଶିକ୍ଷା ଦେଇନାହୁଁ। ତେଣୁ ପ୍ରହ୍ଲାଦ ହିରଣ୍ୟ କଶିପୁ ପଚାରିଲେ ଉତ ମତି ସତ, ତୋର ମତି କେମିତି ଅସତ୍ୟ ହେଲା, କେମିତି ଅଭଦ୍ର ହେଲା ତୋର ମତି, କହ ତେ ଯେଉଁ ଅସାର ବସ୍ତୁ କିଏ ଶିକ୍ଷା ଦେଇଛି। ତେଣୁ ପ୍ରହ୍ଲାଦ କହୁଛନ୍ତି, ପ୍ରହ୍ଲାଦଙ୍କର ଭୟ ନାହିଁ, ଭଗବାନ ଭକ୍ତଙ୍କର କେବେ ଭୟ ନଥାଏ। ହିରଣ୍ୟ କଶିପୁର ଭୟ ଆସିଗଲା, ପରେ ଆସିବ ସେ କହିବ କେତେ ବଡ଼ କିଏ ଦେଉଛି, ଏତେ ବଡ଼ ମାନିକି ମୋର ଯାହାର କ'ଣ ଯାହାର ରହିଛି ଭୃ ଭଙ୍ଗୀରେ ଦେବତାମାନେ ତ୍ରିଲୋକର ଅଧିଷ୍ଠାନ ମାନେ ଭୟ କରିଯାଆନ୍ତି, ତୁ ଛୋଟ ପିଲା ପାଗଳ କରି ରହିଥିଲୁ ତୁ ଭୟ କରୁନାହୁ, ତୁ ବଡ଼ ତୋତେ କିଏ ଦେଲା, ମୁଁ ତ ମତି ଅସତି ତୋର ମତି କେମିତି ଏଭଳି ଅସତି ହେଲା। ତେଣୁ ପ୍ରହ୍ଲାଦ କହୁଛନ୍ତି ଯେ ମଧ୍ୟ
ମତି ଏତେ ସହଜରେ ଆସିବ ନାହିଁ। ତମେ ଯେଉଁ କହୁଛ ମୋର ମତି ଅସତ ହେଇଯାଇଛି, ମୋର ମତି ଅସତ ହେଇନାହିଁ, ତମର ମତି ଅସତ ହେଇଛି। ପରୋକ୍ଷ ଭାବରେ କହୁଛନ୍ତି କଥା ମତି କୃଷ୍ଣ ଭଗବାନ ପାଖରେ ମତି ଆସିବ ନାହିଁ। ପରତ ସତ ବା ଅନ୍ୟମାନେ ଯେତେ ଚେଷ୍ଟା କଲେ ମଧ୍ୟ ଆମର ମତି ଆସିବ ନାହିଁ, ନିଜ ଚେଷ୍ଟା ମଧ୍ୟ ଭଗବାନଙ୍କ ମତି ଆସିବ ନାହିଁ। ମଧ୍ୟ କୃଷ୍ଣ ପରତ ସୁତ ବା ବିତ୍ୱଭିପଦ୍ୟେତ ଗୃହତ ଦାନ, ଯେଉଁମାନେ ଗୃହବ୍ରତ ଗୃହରେ ରହି ଇନ୍ଦ୍ର ସୁଖରେ ରହିଛନ୍ତି, ଗୃହବ୍ରତ ତାଙ୍କର ସେଇଟା ଇନ୍ଦ୍ର ଆରାମରେ ସେମାନେ ରହୁଛନ୍ତି, ଭଗବାନ ଭଜନ କରୁନାହାନ୍ତି, ସେମାନେ ସେମାନଙ୍କର ମତି ଆସିବ ନାହିଁ ଭଗବାନ ପାଦରେ। ପରତ ସୁତ ବା ବିତ୍ୱଭିପଦ୍ୟେତ ଗୃହବ୍ରତ ଦାନ, କାହିଁକି ନା ଅଦାନ୍ତ ଭୋଗୀ ତାଙ୍କର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି, ଅସଂଯମ ଇନ୍ଦ୍ରିୟ ସଂଯୋଗ କରିନାହାନ୍ତି ଇନ୍ଦ୍ରିୟମାନଙ୍କୁ ଅଦାନ୍ତ ଭୋଗୀ, ତେଣୁ ସେମାନେ ବିଶୁଦ୍ଧାନ୍ତ ମିଶ୍ରମ, ସେମାନେ ତମିଶ୍ର କହିଲେ କ'ଣ ନର୍କକୁ ସେମାନେ ପ୍ରବେଶ କରୁଛନ୍ତି, ସେମାନେ ଜାଣିପାରୁନାହାନ୍ତି। ଆଜି ସାରା ପୃଥିବୀ ଏଇ ବିଶୁଦ୍ଧାନ୍ତ ମିଶ୍ରମ ନର୍କ ଆଡ଼କୁ ଗମନ କରୁଛି, ସେମାନେ ଜାଣିପାରୁନାହାନ୍ତି। ପ୍ରଭୁପାଦ ଆଜି କହୁଥିଲେ କଥା ପ୍ରଶ୍ନ ପଚାରିଲେ ପ୍ରଭୁପାଦ ମହାରାଜଙ୍କୁ, ତମେ ଉଡ଼ାଜାହାଜ ସବୁଆଡ଼େ ଆଉ ଭୌତିକ ଯେଉଁ ଅଭିଭୂତ ଅଛି ତାକୁ ସବୁବେଳେ ଅନିନ୍ଦା କରୁଛ, ନା ମୁଁ ଉଡ଼ାଜାହାଜ ଉଡ଼ିବା କାରଣ ହେଉଛି ତମେ ଯୁଦ୍ଧଗତରେ ଯାଉଛ ନର୍କକୁ, ମୁଁ ତୁମକୁ ଉଦ୍ଧାର କରିବା ପାଇଁ ଉଡ଼ାଜାହାଜରେ ବୋଲି ତମର ଉଦ୍ଧାର କରିଛି ପ୍ରଭୁପାଦ ମହାରାଜ କହୁଛନ୍ତି। ସମସ୍ତେ ନର୍କଗତି ହେଉଛନ୍ତି ସେଇଟା ଜାଣିପାରୁନାହାନ୍ତି, ସେମାନେ ତାଙ୍କର ଗତି କ'ଣ ସେମାନେ ଜାଣିପାରନ୍ତି ନାହିଁ। ଅଦାନ୍ତ ଗୋବୀ ବିଶ୍ୱକାନ୍ତ ମିଶ୍ରମ ପୁନଃ ପୁନଃ ଚର୍ବଣା, ସେମାନେ ଯେଉଁ ତଥାକଥିତ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେମାନେ ଏଇ ଚର୍ବିତକୁ ଚର୍ବଣ କରୁଛନ୍ତି। ଆଗକୁ ଜଣେ ଯଦି ଚର୍ବଣ କରିଦେଇଛି ତାକୁ ଫିଙ୍ଗି ଦେଇଛି, ସେ ଆଖିରେ ଆଉ ରସ ନାହିଁ, କିନ୍ତୁ ସେଇ ଚର୍ବିତ ଆଗକୁ ଜଣେ ଯଦି ଚର୍ବଣ କରିବ ସେ ଯେଉଁ କିଛି ଟିକେ ସୁଖ ପାଇବ, ଏ ଭୌତିକ ସୁଖ ହେଉଛି ସେଇଭଳି ଭାବରେ ନା କେମିତି ମତେ ଆସିବ ତାହେଲେ ତୋ ମତରେ ନୈଶାମ ପତି ସ୍ଥାପ୍ରମାନ ଭୀମ ସ୍ପୃଶତି ଅନନ୍ତ ପ୍ରଥମ ଜଗର୍ଥ ମୟସାମ ପାଦର ଯଦି ସେକମ ଦୃଷ୍ଟିଚନା ନିତ ଗାର। ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଏ ଶ୍ଳୋକ ବହୁତ ଭକ୍ତମାନେ ଏକଥା କହିଛନ୍ତି, ରାଜା ରଘୁବଣଙ୍କୁ କହିବେ, ଜଡ଼ଭଦ୍ରଙ୍କୁ କହିବେ ଏବଂ ଅନ୍ୟ ସ୍ଥାନରେ ମଧ୍ୟ ଏ ଶ୍ଳୋକ ଏହିଭଳି ଭାବରେ କଥା ରହିଛି। ନୈଶାମ ମତି ସ୍ଥାପ ଗୁରୁ ପ୍ରମାଣ ଭୀମ ଭଗବାନ ଜଗନ୍ନାଥ ପଦପଦ୍ମରେ ଆମ ମତି ଆସିବ ନାହିଁ, ନ ଏସାଙ୍ଗ ମତି ପ୍ରଣବ କହୁଛୁ, ନ ଏସାଙ୍ଗ ମତି କହିଲେ ମୋର ଯେଉଁ ମତି ଆସିଛି ଏଭଳି ମତି କାହାର ଆସିବ ନାହିଁ। ନୈଶାଙ୍ଗ ମତି ସ୍ଥାପ ଗୁରୁ ପ୍ରମାଣ ସ୍ପୃଶତି ଅନର୍ଥ କଦମ ଜଗର୍ଥ, କାହିଁକି ନା ତାଙ୍କ ଭିତରେ ବହୁତ ଅନର୍ଥ ରହିଛି, ଅନର୍ଥ ଦୂର ନ ହେବା ପର୍ଯ୍ୟନ୍ତ ସେ ଭଗବାନ ପଦପଦ୍ମରେ ମତି ଆସିବ ନାହିଁ। ଡେରି ହେଇଯାଇଥିଲା ତ କେତେ ହେଲାଣି ସମୟ ହେଇଗଲାଣି, ତେଣୁ ନୈଶାଙ୍କ ମତି ସ୍ଥାପ ଗୁରୁ ପ୍ରମାଣ ସ୍ପୃଶ୍ୟତି ଅନର୍ଥ କରନ୍ତୁ ମହେଶାଙ୍କ ପାଦ ରୋଜରୀ ସେ କାମ, ମହତ୍ ବ୍ୟକ୍ତିଙ୍କର ପାଦ ରୋଜରେ ଯଦି ଆମେ ଆଶ୍ରୟ ନ ନେବା ମହେଶାଙ୍କ ପାଦ ରୋଜରୀ ସେ କାମ ନିଶ୍ଚିତନ ମହେଶା ମହତ୍ ବ୍ୟକ୍ତି କିଏ ନିଶ୍ଚିତନ, ତାଙ୍କର ଏକମାତ୍ର ଧନ ହେଉଛି ଭଗବାନ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ନିଶ୍ଚିତନ ନ ପ୍ରଣୀତ ଗାର। ମହତ୍ ବ୍ୟକ୍ତିଙ୍କର ପାଦରେ ନିଜକୁ ଅଭିଷିକ୍ତ ନ କଲେ ଆମେ ଭଗବାନଙ୍କୁ ସେଠି ଆଣିପାରିବା ନାହିଁ, ଏ କଥା ମଧ୍ୟ ରାଜା ରଘୁବଣଙ୍କୁ କହିଥିଲେ ଜଡ଼ଧର। କିନ୍ତୁ ଆମେ ଭାବିବା ଯେ ମହତ୍ ବ୍ୟକ୍ତିକୁ ପ୍ରଣାମ କରିଦେଲେ ଆମେ ସବୁ ଜ୍ଞାନ ପାଇଯିବା, ବା ମହତ୍ ବ୍ୟକ୍ତିଙ୍କର ପାଦପଦ୍ମର ଯୋଡ଼ି ଯେ ଆମର ମସ୍ତକରେ ଲଗେଇବା ତାହେଲେ ଆମେ ସବୁ କିଛି ଜ୍ଞାନ ପାଇଯିବା, ତାର ଅର୍ଥ ପ୍ରକୃତ ଅର୍ଥ ଏଇଟା ନୁହଁ। ଜଡ଼ଭର ସେଟାକୁ କ୍ଲାରିଫାଇ କରିଛନ୍ତି ରାଜା ରଘୁବଣଙ୍କୁ, ମହତ୍ ବ୍ୟକ୍ତିଙ୍କର ପାଦପଦ୍ମରେ କେମିତି ଅଭିଷେକ ହେବା ନା ଯଥୋତ୍ତମ ଶ୍ଳୋକ ଗୁଣାମ ବାଦ ପ୍ରସ୍ତୁ ଏତେ ଗ୍ରାମ୍ୟ କଥା ବିଘାତ ଅନୁଦିନ ସେବ୍ୟମାନ ମୁମୁକ୍ଷୁ ମତି ସତୀ ଯଦି ସତି ବାସୁଦେବେ, ଆମର ମତି ବର୍ତ୍ତମାନ ଅସତ ହେଇକି ରହିଛି ସେଇଟା ସତୀ ହେବ ଯେମିତି ସତୀ ସ୍ତ୍ରୀ ଅସତୀ ସ୍ତ୍ରୀ ଭିତରେ ତଫାତ ରହିଛି, ସେଇଭଳି ଭାବରେ ଆମର ମତି ବର୍ତ୍ତମାନ ଅସତୀ ସ୍ତ୍ରୀ ଭଳି ରହିଛି। ଭଗବାନଙ୍କ ଚିନ୍ତା କରୁନାହିଁ, ପରପୁରୁଷ ଚିନ୍ତା କରୁଛି, ନିଜ ସ୍ୱାମୀଙ୍କ ଚିନ୍ତା କରୁନାହିଁ। ତେଣୁ ଏଇଟା କେମିତି ଦୂର ହବ, ମତେ କେମିତି ସତ୍ୟ ହବ ନା? ଭଗବାନ ତଥା ଚତୁର୍ଥମ ଶ୍ଳୋକ ଗୁଣାନୁବାଦ ସାଧୁସଙ୍ଗ କଲେ କ'ଣ ହେଉଛି ନା, ଭଗବାନଙ୍କ ଗୁଣ ଆମେ ଶ୍ରବଣ କରୁଛେ। ଯଦୁତ୍ତମ ଶ୍ଳୋକ ଗୁଣାନୁବାଦ ଉତ୍ତମ ଶ୍ଳୋକ, ତାଙ୍କ ବିଷୟରେ ଯଦି ଶୁଣିବା ଆମେ ତମର ଋତୁକୁ ଯିବା, ତମର ଜୀବନ ଋତୁକୁ ଯିବା। ଉତ୍ତମ ଶ୍ଳୋକ ଭଗବାନଙ୍କ ନାମ ହେଉଛି, ତାଙ୍କ ବିଷୟରେ ଶ୍ରବଣ କରିବା। ପ୍ରସ୍ତୁତି ଗ୍ରାମ୍ୟ କଥା ବିଭାଗ, ଭଗବାନ କଥା ଯେତେବେଳେ ଚାଲୁଛି ସେତେବେଳେ ଆଉ ଅନ୍ୟ କଥା ହେଉନାହିଁ। ଭଗବାନ କଥା ନାହିଁ ମାନେ ସେଠି ଇତର କଥା ହେଉଛି। ତେଣୁ ଭଗବାନ କଥା ଯେଉଁମାନେ ଶୁଣିବେ ସେମାନେ ଆଉ ଅନ୍ୟ କଥା ବି ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରିବେ ନାହିଁ। ରସାମୃତ ନାନ୍ୟତ୍ର ସା ପ୍ରତିପୋଚିତ ଯଥା କହୁଛନ୍ତି ସ୍ୱର୍ଣ୍ଣକାଳୀ ଋଷିମାନେ, ଭାଗବତ କଥା ଶୁଣିକି ସେ କହୁଛନ୍ତି ତତ୍ ରସାମୃତ, ଭାଗବତ କଥା ଶୁଣି ଆମେ ଏତେ ଆନନ୍ଦିତ ହେଉଛୁ ଆମର ଅନ୍ୟ କେଉଁ କଥା ଶୁଣିବା ପାଇଁ ଆଗ୍ରହ ଆସୁନାହିଁ। ବହୁତ ପୁରାଣ ଅଛି, ବହୁତ ବେଦ ପୁରାଣ ଉପନିଷଦ ସବୁ ରହିଛି, ସେ କଥା ଶୁଣିବା ପାଇଁ ଆମର ଆଗ୍ରହ ଆସୁନାହିଁ। କାହିଁକି ନା, ଭାଗବତରେ ଏତେ ରସ ରହିଛି, ରସମାଳୟମ। ତେଣୁ ଭଗବାନ କଥା ଯେଉଁଠି ହେଉଛି ସେଠି ଅନ୍ୟ କୌଣସି ଇତର କଥା ହେଉନାହିଁ। ପ୍ରସ୍ତୁତି ଗ୍ରାମ କଥା ବିଘାତ ଅନୁଦିନ ସେବ୍ୟମାନ ମୁଖ୍ୟୁ, ପ୍ରତିଦିନ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, ପ୍ରତିଦିନ ଭାଗବତ ସେବା, ନିତ୍ୟମ ଭାଗବତ ସେବା ଅନୁଦିନ। ପ୍ରତିଦିନ ଯଦି ଆମେ ଭଗବାନ କଥା ଶ୍ରବଣ କରିବା ତାହେଲେ ମତି ସତୀ ଯଦି ଛତି ବାସୁଦେବେ, ମୋ ଭଗବାନଙ୍କ ବାସୁଦେବ, ବାସୁଦେବ ଶବ୍ଦ କହିଲେ କାହିଁକି ଏ ଜଡ଼ବର କହୁଛନ୍ତି, କାହିଁକି ନା ସେ ଶୁଦ୍ଧ ସତ୍ୟତର ଭୌତିକ ଜଗତ କହୁଛନ୍ତି ତିନୋଟି ଗୁଣ ସତ୍ୟ ରଜତମ, ସତ୍ୟ ଗୁଣରେ ଆସିଲେ ମଧ୍ୟ ଆମେ ଭଗବାନ ବୁଝିପାରିବା ନାହିଁ। ବାସୁଦେବ କହିଲେ ଶୁଦ୍ଧ ବିଶୁଦ୍ଧ ସତ୍ୟମ ବିଶୁଦ୍ଧମ ବସୁଦେବ ସଦିତମ, ବାସୁଦେବ କହିଲେ ଏ ଭୌତିକ ଜଗତର ସତ୍ୟ ଗୁଣର ଉପରେ ଆମର ମତି ସେଇଠି ଆସିବ। ବାସୁଦେବ ଶୁଦ୍ଧ ସତ୍ୟସ୍ତରକୁ ଆମେ ଯିବା, ଭଗବାନ କଥା ଶ୍ରବଣରେ ଆମେ ତ୍ରିଗୁଣକୁ ଉର୍ଦ୍ଧକୁ ଯିବା। ମାଚାରିଣ ଭକ୍ତି ଯୋଗେନ ସେବତେ ଛୁଣା ସମୟ କ୍ରମ ପୂଜାରେ କରିପାରିବେ, ବ୍ରହ୍ମଭୂତ ସ୍ୱରୂପ ଆମେ ଯାଇପାରିବା। ତେଣୁ ଏଇଭଳି ଭାବରେ କହିଲା ପରେ ପ୍ରହ୍ଲାଦଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ହେବ, ଯେତେ ପ୍ରକାର ଚେଷ୍ଟା କରିବେ, ଜଳରେ ବୁଡ଼ି ମାରିବା ପାଇଁ ଚେଷ୍ଟା କରିବେ, ସର୍ପ ଦ୍ୱାରା ଦଂଶନ କରି ଚେଷ୍ଟା କରିବେ ହତ୍ୟା କରିବା ପାଇଁ, ବିଷ ପାନ କରାଇବେ, ପର୍ବତରୁ ତଳକୁ ପକାଇବେ, ବିଭିନ୍ନ କ'ଣ ବିଭିନ୍ନ ଅସ୍ତ୍ର ମାଧ୍ୟମରେ ହତ୍ୟା କରିବା ପାଇଁ ଚେଷ୍ଟା କରିବେ, କିନ୍ତୁ ହତ୍ୟା କରିପାରିବେ ନାହିଁ। ତେଣୁ ଏଇଭଳି ଭାବରେ ତାପରେ ପୁଣି ଷଣ୍ଢେଇ ଅମୃତ ନେଇଯିବେ, ତାଙ୍କୁ ଶିକ୍ଷା ପୁଣି ଶିକ୍ଷା ପ୍ରଦାନ କରିବେ। ତେଣୁ ସେ ପ୍ରହ୍ଲାଦ କହିବେ ତମର ଶିକ୍ଷା ସେତିକି ଥାଉ, ମୋର ଶିକ୍ଷା ଆରମ୍ଭ ହେବ। ସପ୍ତମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ପ୍ରହ୍ଲାଦଙ୍କ ଶିକ୍ଷା ସବୁ ରହିଛି, ବିରାଟ ପ୍ରସଙ୍ଗ। ତେଣୁ ଏହିଭଳି ଭାବରେ ଭଗବାନ ଯେମିତି ପ୍ରହ୍ଲାଦଙ୍କୁ ରକ୍ଷା କରିଛନ୍ତି, ବିଭିନ୍ନ ପଶୁକୁ ହତ୍ୟା କରିଛନ୍ତି, ନୃସିଂହଦେବ ଉପରେ ଆବିର୍ଭାବ ହୋଇଛନ୍ତି, ଏସବୁ କଥା ବିରାଟ ସବୁ ରହିଛି। ସେହି ନୃସିଂହଦେବ ଯାହାଙ୍କୁ ଗୋଟିଏ ସ୍ତୁତି ଆମେ କହି ଆମ କଥାକୁ ଭଲ ବିଶ୍ରାମ ଦେବା। ଯେଉଁ ନୃସିଂହଦେବ ସତ୍ୟଯୁଗରେ ଆସିଥିଲେ, ଷଷ୍ଠମଙ୍କ ସମୟରେ ଘଟଣାଟି ହୋଇଥିଲା, ବର୍ତ୍ତମାନ ସପ୍ତମଙ୍କ ସମୟ ଚାଲିଛି। ଆଉ ପୂର୍ବ ଯେଉଁ ଷଷ୍ଠ ମନ ଥିଲେ ସେହି ମନଙ୍କ ସମୟରେ ସତ୍ୟଯୁଗରେ ଭଗବାନ ଆସିଥିଲେ, ସେହି ସମୟରେ ପ୍ରହ୍ଲାଦ ମହାରାଜ ଏ ସ୍ତୁତିଟି କରିଛନ୍ତି। ହେ ପ୍ରଭୁ ଇଥମ ରୁ ତୀର୍ଯ୍ୟ ଖୁସି ଦେବ ପ୍ରସାର ତାରି ଲୋକାନୁଭାବ ଶ୍ରୀହଂସି ଜଗତ ପ୍ରତିଭା ଧର୍ମ ମହାପୁରୁଷ ପାଶି ଯୁଗାନ ଭକ୍ତା ଛନ୍ନ କଳୌଜ ଅଭବ ସ୍ତ୍ରୀ ଯୁବୋଧ ସତ୍ୟ। ସେତେବେଳେ ସେ ଜାଣିଥିଲେ ପ୍ରହ୍ଲାଦ ଭକ୍ତ ଯେ ସବୁ କିଛି ଜାଣନ୍ତି, ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ ଭଗବାନ ପ୍ରଭୁ ସିଏ ମଧ୍ୟ ଜାଣନ୍ତି। ଭବିଷ୍ୟତରେ ପ୍ରଭୁ ଆପଣ ଆସିବେ, ପାଞ୍ଚ ବର୍ଷ ବାଳକ ସେ ଶାସ୍ତ୍ର ଅଧ୍ୟୟନ କରିନାହାନ୍ତି, କିନ୍ତୁ ଗୁରୁଦେବଙ୍କ କୃପା ପ୍ରାପ୍ତ ହୋଇଛନ୍ତି। ତେଣୁ ଭଗବାନ ଯେତେବେଳେ ତୃତି କରୁଛନ୍ତି ସେତେବେଳେ ଏଇ କଥା କିଛି କହିଛନ୍ତି, ପ୍ରଭୁ ଆପଣ ଯେଉଁ ଆସୁଛନ୍ତି ଇତମ ଗୁରୁ ତୀର୍ଯ୍ୟ ଖୁସି ଦେବ ଦଶା ତାରି, କେତେବେଳେ ଆପଣ ମନୁଷ୍ୟ ସମାଜରେ ଆସୁଛନ୍ତି ଭଗବାନ ରାମଚନ୍ଦ୍ର ଉପରେ, କେତେବେଳେ ଦେବ ସମାଜରେ ଆସିଛନ୍ତି ଭଗବାନ ବାମଦେବ ଉପରେ, କେତେବେଳେ ଋଷି ସମାଜରେ ଆସିଛନ୍ତି ଭଗବାନ ବାମଦେବ ଉପରେ ଆସିଛନ୍ତି, ଦେବ ସମାଜରେ ଭଗବାନ ବାମଦେବ ଉପରେ, ଋଷି ସମାଜରେ ଭଗବାନ ପରଶୁରାମ ଉପରେ ଆସିଥିଲେ, ଏବଂ ଝସ କହିଲେ ଜଳ 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 ଦେବ ଭଗବାନ ମୀନ ଅବତାର ଆସିଥିଲେ। କାହିଁକି ଆସନ୍ତି? ଲୋକାନୁଭାବସି ହଂସି ଦଡ଼ ପ୍ରତିଭା, ଲୋକମାନଙ୍କୁ ପାଳନ କରିବା ପାଇଁ ଆସନ୍ତି ଆପଣ, ଯେଉଁମାନେ ଆପଣଙ୍କ ଶରଣ ଯାଆନ୍ତି ତାଙ୍କୁ ହଂସି ତାଙ୍କୁ ହତ୍ୟା କରିବା ପାଇଁ ଆସନ୍ତି, ଲୋକମାନଙ୍କୁ ଏଇଭଳି ଭାବରେ ସୃଷ୍ଟି ସ୍ଥିତି ପ୍ରଳୟରେ ଆପଣ ସାହାଯ୍ୟ କରନ୍ତି ଆସି, ଏବଂ ଧର୍ମ ମହାପୁରୁଷ ପାସି ଯୋଗାଣ ଭୁକ୍ତ, ପ୍ରଭୁ ମହାପୁରୁଷ ଆପଣ ଧର୍ମକୁ ପାଳନ କରନ୍ତି, ଧର୍ମ ରକ୍ଷା କରନ୍ତି, ପ୍ରତି ଯୁଗରେ ଯୁଗାନ ବୃତ୍ତିୟ, ପ୍ରତି ଯୁଗରେ ଯୁଗର ଧର୍ମକୁ ଆପଣ ସ୍ଥାପନ କରନ୍ତି ଯୁଗାନ ବୃତ୍ତିୟ। ତେଣୁ ପ୍ରତି ଯୁଗରେ କହିଲେ କଳିଯୁଗରେ ମଧ୍ୟ ଆପଣ ଆସିବେ, କିନ୍ତୁ ଆପଣ ଛନ୍ନ ରୂପରେ ଆସିବେ, ଆପଣ ମହାପ୍ରଭୁ ରୂପରେ ଆସିବେ, ଗୌରାଙ୍ଗ ରୂପରେ ଆସିବେ, ଛନ୍ନ କଳୁ କଳିଯୁଗରେ ଆପଣ ଛନ୍ନ ଅବସ୍ଥାରେ ଆସିବେ। ତେଣୁ ଆପଣଙ୍କୁ ଚତୁର୍ଯୁଗି କୁହାଯାଏ ନାହିଁ, ଆପଣଙ୍କୁ ତ୍ରିଯୁଗ ବୋଲି କୁହାଯାଏ। ଏ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଆର ବହୁତ ଗୀତା ବାକ୍ୟ ରହିଛି। ତେଣୁ ସେଇ ମହାପ୍ରଭୁ ଆସିଥିଲେ କଳିଯୁଗରେ ଏବଂ ଯୁଗଧର୍ମ ସ୍ଥାପନ କରିଛନ୍ତି ଘଟଣା। ଯୁଗଧର୍ମ ହେଉଛି ନାମ କୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ସେ କଳିଯୁଗରେ ସେ ଯୁଗଧର୍ମ ପ୍ରଚାର କରିଛନ୍ତି ଏବଂ ଇସ୍କନ ଦ୍ୱାରା ସାରା ପୃଥିବୀରେ ଏ ଯୁଗଧର୍ମ ପ୍ରଚାର ହେଉଛି, ଏବଂ ଆଜି ମଧ୍ୟ ଏଠାରେ ଏ ଭୁବନେଶ୍ୱର କେନ୍ଦ୍ରରେ ସେ ପ୍ରଭୁପାଦଙ୍କର ଏ ଯେତେବେଳେ 108 କେନ୍ଦ୍ର, ଏଥିରେ ମଧ୍ୟ ସେ ଯୁଗଧର୍ମ ପ୍ରଚାର ହେଉଛି। ଇଏ ହେଉଛି ପ୍ରକୃତ ଧର୍ମ, ଭଗବାନଙ୍କର ହରିନାମ ହେଉଛି କଳିଯୁଗରେ, ଅନ୍ୟ କୌଣସି ଅବତାର ନାହାନ୍ତି, କଳିଯୁଗରେ ଭଗବାନ ନାମ ରୂପରେ ଆସିଛନ୍ତି। ତେଣୁ ସମସ୍ତେ ଯେଉଁମାନେ କଳିଯୁଗରେ ଏ ନାମ ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି, ସେମାନେ ନିଶ୍ଚିତ ଭାବରେ ବହୁତ ବୁଦ୍ଧିମାନ ରହନ୍ତି। ଆମର କଥା ନିଶ୍ଚୟ ପୂର୍ବରୁ ପ୍ରଶ୍ନ ପଚାରିବା ପଞ୍ଚମିଟ କାହିଁକି ଡାଉଟ ରହିଥିବା ପ୍ରତି ଯଦି ଭୁଲ ଥିବ, ଆମର ବର୍ତ୍ତମାନ ଯେଉଁ ଅଛନ୍ତି ସେମାନେ ରେସିଭ୍ କରିପାରିବେ, ଆମ କଥାରେ କିଛି ଭୁଲ ଥାଇପାରେ ବା କିଛି ଯଦି ସନ୍ଦେହ ରହିଛି ତାହେଲେ ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତ, ଜୟ ପ୍ରହ୍ଲାଦ ଚରିତ କୀ, ସମ୍ଭେ ଗୌରବୃନ୍ଦ କୀ, ଶ୍ରୀ ଗୋପାଳ ମହାରାଜ କୀ, ଜୟ ଶ୍ରୀ ଗୁରୁଦେବ କୀ, ତାଇ ଗୌରମାନନ୍ଦେ।
ପ୍ରଭୁ ଜଗନ୍ନାଥଙ୍କର ଅଶେଷ ଆଶୀର୍ବାଦ ଆମର ଆଜିର ଘଟାସେବା ସଦସ୍ୟ ପ୍ରଭୁଙ୍କ ଉପରେ ରହିଛି। ସେ ଜଣେ ଗୃହସ୍ଥ ଆଶ୍ରମର ଭକ୍ତ, କିନ୍ତୁ ଗୃହସ୍ଥ ଆଶ୍ରମ ଥାଇ ମଧ୍ୟ ସେ ଗୃହସ୍ଥ ବଂଶାନରୁ ମୁକ୍ତ, ତେଣୁ ସେ ବିଶେଷ କରି ଜଣେ ଗୃହସ୍ଥ ଭାବରେ ଯଦି ତାଙ୍କର ସାଧନ ଭଜନ ଆଉ ଅଧ୍ୟୟନ ଅଧ୍ୟାପନ ଯାହା ସବୁ ରହିଛି, ସେ ଖୁବ୍ କ୍ୱଚିତ ଭକ୍ତଙ୍କ ଠାରେ ଦେଖାଯାଏ। ତେବେ ତାଙ୍କର ମୁଁ ଯେତିକି ତାଙ୍କ ସହିତ ମିଶିଛି, ସେ ଆହୁରି ଆଗକୁ ଯିବା ପାଇଁ ତାଙ୍କ ପ୍ରଚେଷ୍ଟା ଗୀତାରେ ଯେ ଯଥା ମାନେ ପ୍ରବଳ କରିବେ ତାଙ୍କୁ ତଥେବ ଭଜନ, ଯିଏ ଯେଉଁଭଳି ଭାବରେ ଭଜନ କରିବ ଭଗବାନ ତା ପାଇଁ ସେଇଭଳି ଭାବରେ ବ୍ୟବସ୍ଥା କରିବେ। ତେଣୁ ତାଙ୍କର ଅକ୍ଲେଶରେ ସେ ତାଙ୍କର ଏଇ ଭକ୍ତି ମାର୍ଗରେ ତାଙ୍କର କୌଣସି ପ୍ରଚେଷ୍ଟା ଯେମିତି ଆମର ସାଧାରଣତଃ ଏହି ସ୍ଥିତିକୁ ଆସିବା ପାଇଁ ବହୁତ ପାରିବାରିକ ସାଂସାରିକ ମାନେ ପ୍ରତିବନ୍ଧକ ଆସେ, କିନ୍ତୁ ତାଙ୍କଠାରୁ କୌଣସି ପ୍ରତିବନ୍ଧକ ମୁଁ ଲକ୍ଷ୍ୟ କରି ସବୁ ପିଲାମାନଙ୍କୁ ୱେଲ୍ ସେଟଲ୍ କରି ପିଲାମାନଙ୍କ ଚିନ୍ତା ନାହିଁ, ପରିବାର ଚିନ୍ତା ନାହିଁ, କେବଳ ଦିନରାତି ସେ ଏହି ଭଗବତ ସେବାରେ ସେବାର ଚିନ୍ତାରେ ଅଛନ୍ତି। ତେଣୁ ଜଗନ୍ନାଥଙ୍କୁ ଆଶୀର୍ବାଦ, ଆଉ ଆମେ ଆଶା କରିବା ପ୍ରାର୍ଥନା କରିବା ସେ ଆଗାମୀ ଦିନରେ ସେ ଆହୁରି ଆଗକୁ ଯାଇ ଏହିଭଳି ଆମମାନଙ୍କୁ କଥା ଶ୍ରବଣର ସୁଯୋଗ ଦେବେ। ପ୍ରଧାନମନ୍ତ୍ରୀ ଆମମାନଙ୍କର ଯେଉଁ ଭକ୍ତି ବୃଦ୍ଧି ପାଇବ ସେ ତାଙ୍କ କଥା ମାଧ୍ୟମରେ ସେ ଆମକୁ ସାହାଯ୍ୟ କରିବେ। ତେବେ ଏଇ ଯେଉଁ କଥା ଆମକୁ ଚାଲିଛି ପ୍ରଥମ ସମୟରେ ଯେଉଁ ଚରିତ୍ର କଥା ବିଭିନ୍ନ ଭକ୍ତ ଆଉ ବିଭିନ୍ନ ଭକ୍ତଙ୍କ ଚରିତ୍ର ଉପରେ କଥା କହିଲେ, ତେବେ ଆସନ୍ତାକାଲି ଆମେ ସାଙ୍ଗୀତ ପ୍ରଭୁଙ୍କୁ ଅନୁରୋଧ କରିଛୁ, ସେ ଉମୈଶ୍ୱର ମହାଦେବ ଚରିତ୍ର ଉପରେ କଥା ଚିନ୍ତନ କରିବେ। ତେଣୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଉପସ୍ଥିତ ରହିବେ, ସେ ଜଣେ ଶିବ ବକ୍ତା।